श्रीमद्भागवतम दशम स्कंद 48 अध्याय श्लोक 18 युवां प्रधान पुरुषो युवां प्रधान पुरुषो जगद्धेतु जगन्मयो जगद्धेतु जगन्मयो भवद्भ्यां न विना किञ्चित् भवद्भ्यां न विना किञ्चित् परमस्ति न च परम् परमस्ति न च परम् युवां प्रधान पुरुषो जगद्धेतु जगन्मयो भवद्भ्यां विना किञ्चित् परमस्ति न च परम् युवां प्रधान पुरुषो जगद्धेतु जगन्मयो भवद्भ्यां न विना किञ्चित् परमस्ति न च परम् युवां प्रधान पुरुषो जगद्धेतु जगन्मयो भवद्भ्यां न विना किञ्चित् परमस्ति न च परम् प्रधान पुरुषो जगद्धेतु जगन्मयो भवद्भ्यां विना किञ्चित् परमस्ति न च परम् हरे कृष्ण भक्तिसहजानन्द वृन्द मातृवृन्द आजि पवित्र बाहुडा दिवस आषाढ़ शुक्ल एकादशी तिथि शयन एकादशी तिथि आज जगन्नाथ सुनावेश हम तेना आज पवित्र तिथि आपण मानक आम ये भागवत कथा को स्वागत जनाऊु आम ये भागवत कथा चलती मथुरार मथुरार कार्य जो भगवान को लीला सब होती लीला टी वर्णना कर सुखदेव गोस्वामी परीक्षित महाराज कहते ये अक्रूर भवन मंत्री भवन से भवन में भगवान कृष्ण बलराम एवं उद्धव प्रवेश करती बहुत सत्कार करद चौथ इत्यादि कर कृष्ण बलराम कर बहुत प्रकार सब खाद्य तांबूल सब गंध सुगंध इत्यादि सब प्रदान करी विभिन्न प्रकार उपहार सब प्रदान करी से विश्राम नहीं पाद को निजर अंक कोड़ स्थापन करान कर समय बहुत विनय सहकार अक्रूर ये सब स्तुति करगवान सतर रु सतैश एगारटी श्लोक भगवान को स्तुति करेंगे आम गत काल शुणु गोटे स्तुति दृष्टिया पापो हत कंस सानुगो बामिदं कुलम भवद्भ्याम उद्धृतं कुत्सा दुरंताच समेधितम ये श्लोक आम आलोचना करी आज 18 नंबर श्लोक पाठ युवां प्रधान पुरुषो ये दुईज को संबोधन कर दुई वचन प्रधान पुरुषो युवां अपन दुईज ये भौतिक जगत जोटाक रही सब कार्य एवं कारण जहाँ सब आम देखुचे ये सब कार्य तार गोटे कारण रही सब किस गोटे कारण रही जमती आम देखा आमर वर्णना करूटन जी देखिले जो आपल गचरे आपल पचिगला तलू कहीं पड़ा कहीं मझे रहा ना कि उपरू गला ना तलू को कहीं पड़ा यही कुछ चिंता कारण कौन ये हूँ चिंता मानते कौन जिज्ञासा ये हूँ जिज्ञासा मानव जन्म से आरंभ हम जिते बार ब्रह्म जिज्ञासा आरंभ हम जिते दिन पर्यंत ब्रह्म जिज्ञासा आरंभ होना से दिन पर्यंत सी बहुत उन्नत स्थित सी प्रकृत मनुष्य पदवाच्य नुह ଯେତେ ଦିନ ପର୍ଯ୍ୟନ୍ତ ବ୍ରହ୍ମ ଜିଜ୍ଞାସା ହୋଇନାହିଁ, ବୈଜ୍ଞାନିକମାନଙ୍କୁ ଯେଉଁ ଜିଜ୍ଞାସା ରହିଛି, ବହୁତ ଉନ୍ନତ ଜିଜ୍ଞାସା, ବହୁତ ଉନ୍ନତ ସେମାନେ ସବୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ବହୁତ ସମ୍ମାନିତ ହୋଇଛନ୍ତି, କିନ୍ତୁ ସେ ବ୍ରହ୍ମ ଜିଜ୍ଞାସା ନୁହଁ। ଆମର ବୈଦିକ ଶାସ୍ତ୍ର ଅନୁସାରେ ଯେତେ ବେଦାନ୍ତ ସୂତ୍ର ସମସ୍ତ ଶାସ୍ତ୍ର ରଚନା କରିସାରି ବ୍ୟାସଦେବ ଯିଏକି ଜଣେ ଭଗବାନଙ୍କର ଅବତାର, ସିଏ ଅନ୍ତିମରେ ବେଦାନ୍ତ ସୂତ୍ରକୁ ରଚନା କରେ। ସବୁ ବୈଦିକ ସାହିତ୍ୟ ବୈଦିକ ଜ୍ଞାନ ସବୁ ରହିଛି, ସଂକ୍ଷେପରେ ସୂତ୍ର ଆକାରରେ ବର୍ଣ୍ଣନା କରିଦେଲେ ଆରମ୍ଭ ହେଲା ଅଥାତ ବ୍ରହ୍ମ ଜିଜ୍ଞାସା। ବ୍ରହ୍ମ ଜିଜ୍ଞାସାରୁ ଆରମ୍ଭ ହେଲା ବେଦାନ୍ତ ସୂତ୍ର। ଅଥାତ ବ୍ରହ୍ମ ଜିଜ୍ଞାସା କହିବାର ଉଦ୍ଦେଶ୍ୟ ହେଉଛି ଯେ ଅନେକ ଜନ୍ମ ପାର ହେଲା ପରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ, 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ମନୁଷ୍ୟ ଜନ୍ମରେ ଜଣେ ଗୋଟେ ଉନ୍ନତ ସେ ଚେତନା ପ୍ରାପ୍ତ ହେଉଛି, ଉନ୍ନତ ଚେତନା ପ୍ରାପ୍ତ ହେଉଛି। ଯେଉଁ ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ଅଛନ୍ତି ସେମାନେ ନିମ୍ନ ଚେତନାରେ ଅଛନ୍ତି, କୁହାଯାଏ ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା, ଏଇ ଦୁଇଟି ନୀଚ ଚେତନାରେ ସେମାନେ ଅଛନ୍ତି। କିନ୍ତୁ ଜଣେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ତା'ର ଚେତନା ଗୋଟେ ଉନ୍ନତ ଚେତନା ତାକୁ ଦିଆଯାଉଛି, ଯାହାକୁ କୁହାଯାଉଛି ମୁକୁଳିତ ଚେତନା। ଏଇ ମୁକୁଳିତ ଚେତନାରେ ସିଏ ଏଇ ଜିଜ୍ଞାସା କରିପାରିବ, ବ୍ରହ୍ମ ଜିଜ୍ଞାସା କରିପାରିବ। କିନ୍ତୁ ଯଦି ସେ ବ୍ରହ୍ମ ଜିଜ୍ଞାସା କଲା ନାହିଁ ତାହେଲେ ସେ ତା'ର ମାନବ ଜନ୍ମ ବିଫଳ ହୋଇଗଲା। ହରି ହରି ବିଫଳ ଜନ୍ମ ଗୋଆଇନୁ, ହରି ହରି ବିଫଳ ଜନ୍ମ ଗୋଆଇନୁ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ବଧିଆ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ବଧିଆ, ଜାଣିଆ ଶୁଣିଆ ବିଶ୍ୱାସ ପାଇନୁ, ଜାଣିଆ ଜଣେ ବିଫଳ ଜନ୍ମ ଗୋଆଇନୁ, ହରି ହରି ବିଫଳ ଜନ୍ମ ଗୋଆଇନୁ। ଭାଗବତମରେ 21 ସ୍କନ୍ଧ 20 ଅଧ୍ୟାୟରେ ଭଗବାନ ନିଜେ କଥା କହୁଛନ୍ତି ଉଦ୍ଧବଙ୍କୁ, କହୁଛନ୍ତି ଲବ୍ଧ୍ୱା ନୃଧେ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରଭଂ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ମୟାନୁକୂଳେନ ନବସ୍ୱତରିଦମ ଉମାନ ଭବାବ୍ଧି ନ ତରିତ ସ ଆତ୍ମା। 21 ସ୍କନ୍ଧ 20 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ନୃଧେ ମାଧ୍ୟମ ସୁଲଭମ, ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ଏତେ ଜନ୍ମ ପାର ହେଲା ପରେ ସେଇଟା ପ୍ରାପ୍ତ ହେଉଛି, ସେଥିପାଇଁ ସେଭଳି ଭାବରେ ସେ ପ୍ରାପ୍ତ ହେଉଛି। କିନ୍ତୁ ଏ ସୁଦୁର୍ଲଭମ, ବହୁତ ଜନ୍ମ ପରେ ଏଇଟାକୁ ପ୍ରାପ୍ତ ହେଉଛି ଲବ୍ଧ୍ୱା ସୁଦୁର୍ଲଭମ। ଇଏ ହେଉଛି କ'ଣ, ଗୋଟେ ପ୍ଲବମ ସୁକଳ୍ପମ, ଗୋଟେ ସୁନ୍ଦର ଗୋଟେ ନୌକା ଭଳି ମନୁଷ୍ୟ ଜନ୍ମ। ପ୍ଲବମ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ, ଏ ମନୁଷ୍ୟ ଜନ୍ମର କର୍ତ୍ତବ୍ୟ ହେଉଛି ସେ ଜଣେ ଗୁରୁଙ୍କୁ କର୍ଣ୍ଣଧାର, ତା'ର ଯେଉଁ ଶରୀର ରୂପକ ନୌକାରେ ଜଣେ ଗୁରୁଙ୍କୁ କର୍ଣ୍ଣଧାର ରୂପରେ ସ୍ଥାପନ କରିବେ, ଏ ପ୍ରତି ମନୁଷ୍ୟର କର୍ତ୍ତବ୍ୟ ହେଉଛି ଏଇଟା ଗୁରୁକର୍ଣ୍ଣ ଧାରମ। ଏବଂ ମୟାନୁକୂଳେନ ନଭସ, ମୟାନୁକୂଳେନ ଅନୁକୂଳ ବାୟୁ ଦରକାର। ଅନୁକୂଳ ବାୟୁ ହେଉଛି କ'ଣ ନା ଭଗବାନଙ୍କର ଏଇ ଯେଉଁ କଥା ଶାସ୍ତ୍ର କଥା ସବୁ ରହି ସାଧୁ ଶାସ୍ତ୍ର ଗୁରୁ ସବୁ ଯେଉଁ କଥା କହିଛନ୍ତି ଏ ଅନୁକୂଳ ବାୟୁ ଭଳି, ଏସବୁର ସାହାଯ୍ୟ ନ ନେଇକରି ଯଦି ପୁମାନ ଭବାବ୍ଧି ନ ତରେ, ଏ ମନୁଷ୍ୟ ଜନ୍ମ ପାଇକରି ଏ ଭବସାଗରରୁ ପାର ହୋଇପାରିଲା ନାହିଁ, ସ ଆତ୍ମହା, ସେ ନିଜେ ନିଜର ହତ୍ୟାକାରୀ। ଏ ଶ୍ଳୋକଟି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଜଣେ ବହୁତ ଦରିଦ୍ର ବ୍ୟକ୍ତି ତାକୁ ଯଦି ଜଣେ ବହୁତ ଗୁଡ଼ିଏ ସ୍ପର୍ଶମଣି ଦେଇଦିଏ, ସ୍ପର୍ଶମଣି ଦେଲେ ତା'ର ସମସ୍ତ ଦାରିଦ୍ର୍ୟ ଦୂର ହୋଇଯିବ, କିନ୍ତୁ ସେ ବ୍ୟକ୍ତି ଜଣକ ଏ ସ୍ପର୍ଶମଣିର ବ୍ୟବହାର ନ ଜାଣିକରି ତାକୁ ଯଦି ଫିଙ୍ଗିଦେଲା ତାହେଲେ ଯେଉଁଭଳି ଭାବରେ ସେ ସ୍ପର୍ଶମଣି ଦେଇଥିବା ବ୍ୟକ୍ତିର ଯେଉଁ ମନ ଦୁଃଖ ହେବ, ଭଗବାନ ସେହି ମନ ଦୁଃଖରେ ଏଇ ଶ୍ଳୋକଟି କହୁଛନ୍ତି। ଏ ବ୍ରହ୍ମ ଜିଜ୍ଞାସା ପ୍ରାୟ ହେଉନାହିଁ, ଯାହାକି ଭଗବତ ଗୀତାରେ ଭଗବାନ କହିଲେ ମଧ୍ୟ ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧଏ, ବୈଜ୍ଞାନିକମାନେ ସିଦ୍ଧିପ୍ରାପ୍ତ ହୋଇଛନ୍ତି କିନ୍ତୁ ସେ ମନୁଷ୍ୟ ଜୀବନର ପ୍ରକୃତ ସାର୍ଥକତା ହେଲା ନାହିଁ। ଯତତାମ ବି ସିଦ୍ଧାନାମ କଶ୍ଚିନ୍ ମାଙ୍ଗ ବ୍ୟତୀତ ତତ୍ତ୍ୱତଃ, ଏହିଭଳି ଭାବରେ ସିଦ୍ଧମାନ ଭିତରେ ଖୁବ୍ କ୍ୱଚିତ୍ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି, ଅନ୍ତତପକ୍ଷେ ଯେଉଁମାନେ ଯେଉଁ ଭଗବାନଙ୍କୁ ତତ୍ତ୍ୱରେ ଜାଣିବା ପାଇଁ ଯେଉଁ ଜିଜ୍ଞାସା କରୁଛନ୍ତି ସେଇଟା ହେଉଛି ପ୍ରକୃତରେ ମାନବ ଜନ୍ମର ପ୍ରକୃତ ଆରମ୍ଭ ହେଲା, ସେଇଠୁ ମାନବ ଜନ୍ମ ଆରମ୍ଭ ହେଲା, ସିଦ୍ଧି ତ ପର କଥା, ଆରମ୍ଭ ହେଲା ସେଇଠି। ତେଣୁ ସେଇ ଷ୍ଟାଣ୍ଡାର୍ଡ଼ରେ ଯଦି ଆମେ ଦେଖିବା ବୈଜ୍ଞାନିକମାନଙ୍କ ପ୍ରକୃତରେ ମନୁଷ୍ୟ ଜନ୍ମ ଆରମ୍ଭ ହେଇନାହିଁ। ନ୍ୟୁଟନ୍ ଯେଉଁ ଚିନ୍ତା କଲେ ଜିଜ୍ଞାସା କରିକିରି କହିଲେ ଏଇ ମାଧ୍ୟାକର୍ଷଣ ଶକ୍ତି ଏତିକିରି ରହିଗଲେ, ଏଇ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଆପଲ୍ଟି ତଳେ ପଡ଼ିଯାଉଛି, କିନ୍ତୁ ମାଧ୍ୟାକର୍ଷଣ ଶକ୍ତିଟା କାହାର ସେଇଟା ସେ ଜାଣିପାରିଲେ ନାହିଁ। ଏ ବ୍ରହ୍ମ ଜିଜ୍ଞାସା ହେଲା ନାହିଁ, ବହୁତ ପ୍ରକାର ଜିଜ୍ଞାସା, ପଶୁପକ୍ଷୀ କୀଟା ପତଙ୍ଗ ସମସ୍ତେ ଜିଜ୍ଞାସା କରୁଛନ୍ତି, ସକାଳ ଉଠିଲେ ଚିଁ ଚା ଭୁଁ ଭା ସବୁ ଚାର୍ଯ୍ୟ ହେଉଛି, ଶବ୍ଦ ହେଉଛି। ଆଜି ମୁଁ ସକାଳ ଭୋରୁ ଉଠିଲି, ମାନେ ତିନିଟା ହେଇନଥିଲା, ମୋର ତିନିଟାରେ ଆଲାର୍ମ ରହିଛି, 2:45 ହେଇଛି। ଏ ବେଙ୍ଗ ବୋହୁଛନ୍ତି, ମୋତେ ଲାଗିଲା କାଉ କ'ଣ ବୋହୁଛନ୍ତି ଶୀଘ୍ର, ଯଦି ସକାଳୁ କ'ଣ କାଉମାନେ ଆସିଗଲେଣି, କାହା କାହା ଶବ୍ଦ ଶୁଭୁଛି, ଦେଖିଲାରୁ 2:45 ହେଇଛି। କାହା କାହା ଶବ୍ଦରେ ମଧ୍ୟ ସେମାନେ ମଧ୍ୟ ଜିଜ୍ଞାସା କରୁଛନ୍ତି, ବେଙ୍ଗମାନେ କଟକଟ କଟକଟ ହେଉଛନ୍ତି, ଯେଉଁ ସେ ସମସ୍ତେ ଜିଜ୍ଞାସା କରୁଛନ୍ତି, କେହି ନାହିଁ କିଏ ଜିଜ୍ଞାସା କରୁନାହାନ୍ତି। ପଶୁପକ୍ଷୀ ସମସ୍ତଙ୍କର ବୁଦ୍ଧି ରହିଛି, ମନ ବୁଦ୍ଧି ଅହଙ୍କାର ତିନୋଟି ହେଉଛି ସୂକ୍ଷ୍ମ ଶରୀର ସମସ୍ତଙ୍କର, ଏମିତିକି ଚନ୍ଦା ପିମ୍ପୁଡ଼ିରେ ମଧ୍ୟ ସେ ରହିଛି ସୂକ୍ଷ୍ମ ଶରୀର ରହିଛି, ମନ ବୁଦ୍ଧି ଅହଙ୍କାର, ସେ ବୁଦ୍ଧିର ମଧ୍ୟ ସେ ବ୍ୟବହାର କରୁଛି ବହୁତ ଉନ୍ନତ ସ୍ଥିତିକୁ, 50-100 ମହାଲକ ପଳେଇ ଯାଉଛି ସେ ପିମ୍ପୁଡ଼ି, କେଉଁଠି ଗୋଟେ କ'ଣ ସୁନା ସୁଗାର ବା ଯେଉଁ କ'ଣ ଚିନିର ଗୋଟେ କଣା ରହିଛି, ମାନେ ସେ ପଳେଇ ଯାଉଛି 100 ମହାଲ ଉପରକୁ ପଳେଇ ଯାଉଛି, ଦେଖ କେତେ ଶକ୍ତି ତାହାର, କେତେ ବୁଦ୍ଧି ତାହାର, ଉଇଟା କେତେ ହୁଙ୍କା କରିଦେଉଛି, କେତେ ବିରାଟ ବିରାଟ ଘର କରିଦେଉଛି, 7 ମହଲ 7 ଷ୍ଟୋରେଜ୍ ବିଲ୍ଡିଂ କରିଦେଉଛି, କେତେ ବୁଦ୍ଧି ତାହାର ରହିଛି, ମାଟିକୁ ନେଇକି ତିଆରି କରିଦେଉଛି, ଏତେ ସହଜରେ ଭାଙ୍ଗିବ ନାହିଁ। ବାୟା ଚଢ଼େଇ ଗୋଟେ କୁହାଯାଏ, ବାୟା ଚଢ଼େଇରେ କି କ'ଣ ଯାଏ କ'ଣ ବସା ଦୌଡ଼ିଥାଏ, ବାତ୍ୟା ହେଲେ ବସା ଦୌଡ଼ିଥାଏ, କିଛି ଅସୁବିଧା ନାହିଁ ତାହାର, କେତେ ବୁଦ୍ଧି ରହିଛି ଚଢ଼େଇ ମାନଙ୍କର, ମୋତେ କେତେ ବୁଦ୍ଧି ରହିଛି, କିଛି କ'ଣ ସବୁ ତାଙ୍କର ବୁଦ୍ଧି ସବୁ ରହିଛି। ମହୁ ଜାଣିପାରୁଛି, ଏଠି ମହୁ ରହିଛି ଭ୍ରମର, ଯାଇକି ଫୁଲରୁ ଘିନି ଆସୁଛି ମହୁ, ଆମେ ଜାଣିପାରୁନେ କେଉଁଠି ମହୁ ଅଛି, ସେ ଜାଣିଛି ତାର ବୁଦ୍ଧି ରହିଛି, ମହୁ କେମିତି ଆହରଣ କରିବାକୁ ପଡ଼ିବ, ସଂଗ୍ରହ କରିବାକୁ ପଡ଼ିବ, ସମସ୍ତଙ୍କୁ ବୁଦ୍ଧି ଦିଆଯାଇଛି। କିନ୍ତୁ ମନୁଷ୍ୟ ଜନ୍ମ ଭାଗବତ ଏକାଦଶ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏ 24 ଗୁରୁ ଅଛନ୍ତି ଦତ୍ତାତ୍ରେୟଙ୍କର, ତାହାଦେହରୁ ଇଏ ଗୋଟେ ଜଣେ ଗୁରୁ, କ'ଣ ନା ଏ ଗୁରୁ କହିବା ପୂର୍ବରୁ ଏଇଟା କୁହାଯାଉଛି, 1, 2, 3, 4 ବହୁପାଦ ତଥାପଦ ବହୟ ସନ୍ତି ପୁରା ସୃଷ୍ଟା ତାସାଙ୍ଗେ ପୌରୁଷୀ ପୁରା। ଏ ଯେଉଁ ଭଗବାନଙ୍କୁ ଯେତେ ସୃଷ୍ଟି କରାଯାଇଛି, ବିଭିନ୍ନ ପ୍ରକାର ସୃଷ୍ଟି ହେଇଛି, କାହାର ଏକ ପାଦ ରହିଛି, କାହାର 2 ରହିଛି, କାହାର ବହୁପାଦ ରହିଛି, କାହାର 4 ରହିଛି, କିନ୍ତୁ ଯେଉଁ ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହେଇଛି ସେଇଟା ଭଗବାନ କହୁଛନ୍ତି ସିଏ ମୋର ଅତ୍ୟନ୍ତ ପ୍ରିୟ, ତା ସାଙ୍ଗେ ପୌରୁଷୀ ପ୍ରିୟା। କାହିଁକି ପ୍ରିୟା ନା, ଏଇ ଗୋଟେ ଉନ୍ନତ ଚେତନା ତାକୁ ଦିଆଯାଇଛି, ସେ ବ୍ରହ୍ମ ଜିଜ୍ଞାସା କରିପାରିବ। ତେଣୁ ବ୍ରହ୍ମ ଜିଜ୍ଞାସା ହେଉନାହିଁ ମାନେ ସଏବ ଗୋଖର, ଭଗବାନ ଦଶମ ସ୍କନ୍ଧ 84 ଅଧ୍ୟାୟ ମଧ୍ୟ ଏକ ଶ୍ଳୋକଟି କହିଛନ୍ତି, ବହୁତ ଉନ୍ନତ ସ୍ଥିତି, ସମସ୍ତେ ତାଙ୍କୁ ପୂଜା କରୁଛନ୍ତି। କ'ଣ ଏ ଯେଉଁ ଶରୀର ରହିଛି, ଯେ ସ୍ୟାତ୍ମବୁଦ୍ଧି କୁଣପେ ତ୍ରିଧାତୁକେ, 3 ଧାତୁରେ ତିଆରି ହେଇଛି ଏ ଶରୀର, କଫବାତ ପିତ୍ତ, କୁଣପେ ତ୍ରିଧାତୁ ସୋଧି, ତାଙ୍କର ବୁଦ୍ଧି ହେଉଛି ଏଇଭଳି ଭାବରେ, କଳତ୍ରାଧିଶୁ ଭୌମ୍ୟ ଅଯ୍ୟଧି, ବା ଯେଉଁମାନଙ୍କ ଟିକେ ଉନ୍ନତ ଚେତନା ସବୁ ରହିଛି, କିଏ ସ୍ତ୍ରୀ ପିଲା ଛୁଆକୁ ଭାବୁଛନ୍ତି ଏମାନଙ୍କ ମୋର ଆମର ତାଙ୍କ ପ୍ରତି ଆବଶ୍ୟକତା ରହିଛି, ବା ଭୂମି ଯେଉଁ ଭୂମିରେ ଜନ୍ମ ହେଇଛି ତାଙ୍କ ଉପରେ ମୋର ସେବା ରହିଛି, ମୋର କର୍ତ୍ତବ୍ୟ ରହିଛି, ଏହିଭଳି ଭାବରେ ଆଉ ଟିକେ ଉନ୍ନତ ସ୍ଥିତିକୁ ଯେଉଁମାନେ ଯାଉଛନ୍ତି ସେମାନେ କହୁଛନ୍ତି କିଛି ଆମେ ତୀର୍ଥ କରିବା, ତୀର୍ଥ କରିବାର ଉଦ୍ଦେଶ୍ୟ କ'ଣ ଭାବୁଛନ୍ତି ନା, ଯଦି ତୀର୍ଥ ବୁଦ୍ଧି ସରିଲେ ନ କରିଛି, ସେ ତୀର୍ଥରେ ଯେଉଁ ଜଳ ରହିଛି ପୁଷ୍କରିଣୀ ବା ନଦୀ ବା ସମୁଦ୍ରର ଯେଉଁ ନଦୀ ଜଳରେ ସ୍ନାନ କରିଦେଲେ ସେମାନେ ଭାବିଲେ ତୀର୍ଥ ହେଇଗଲା। ଭଗବାନ କହିଲେ ଜନେଷୁ ଅଭିଜ୍ଞେଷୁ, ବହୁତ ସେମାନେ ପ୍ରାଇଜ୍ ପାଇଛନ୍ତି, ବହୁତ ନୋବେଲ ପ୍ରାଇଜ୍ ପାଇଛନ୍ତି, ସବୁକିଛି ହେଇଛି, କିନ୍ତୁ ଜନେଷୁ ଅଭିଜ୍ଞ ସଏବ ଗୋଖର, ଭଗବାନ ଖାଲି ଚାହିଁଥିଲେ ପାଇପାରିଲେ ସ ଗୋଖର କହିଥାନ୍ତେ, ନା ଏବ ନିଶ୍ଚିନ୍ତ ଭାବରେ ଏଥିରେ କୌଣସି ସନ୍ଦେହ ନାହିଁ, ଭଗବାନ କହୁଛନ୍ତି ଏବର ଶବ୍ଦ ବ୍ୟବହାର କଲେ ସେମାନେ ପଶୁସ୍ତରରେ ଅଛନ୍ତି, ଏତେ ଉନ୍ନତ ଚେତନା ତାଙ୍କୁ ଦିଆଯାଇଥିଲା। ଭାଗବତ ମଧ୍ୟ ସେ କଥା କୁହାଯାଇଛି, 1 ସ୍କନ୍ଧ 5 ଅଧ୍ୟାୟରେ, ଇଦଙ୍ଗି ପୁଂସ ତପସ ସୁତସ୍ୟବା ସୃଷ୍ଟସ ସୁପ୍ତସ୍ୟ ଚ ବୁଦ୍ଧିଦତ୍ତୟୋ ଅଭିଚ୍ୟୁତ କବି ବି ନିରୂପିତ ଯଦ ଉତ୍ତମ ଶୋକ ଗୁଣାନ ବର୍ଣ୍ଣନ। ଇଏ ଯିଏ ଯେଉଁ ସ୍ତରରେ ଥାଆନ୍ତୁ, ବୈଜ୍ଞାନିକମାନେ ହୁଅନ୍ତୁ, କବିମାନେ ହୁଅନ୍ତୁ, ପଲିଟିସିଆନ୍ମାନେ ହୁଅନ୍ତୁ, ଯିଏ ଯେଉଁ ସ୍ତରରେ ଥାଆନ୍ତୁ, ଯିଏ ଯେଉଁ ପ୍ରକାର ତପସ୍ୟା କରୁଛନ୍ତି କରନ୍ତୁ, ଯିଏ ଜୀବନରେ ସିଦ୍ଧି ପାଇବା ପାଇଁ, କିଏ ଶାସ୍ତ୍ର ଅଧ୍ୟୟନ କରନ୍ତୁ, ଯିଏ ଯାହା କରନ୍ତୁ, କିନ୍ତୁ ସିଦ୍ଧି କେଉଁଥିରେ ମିଳିବ ନା, ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନମ୍, ଭଗବାନ ଯିଏକି ଉତ୍ତମ ଶ୍ଳୋକ, ଶ୍ଳୋକମ ଅର୍ଥ ବହୁତ ରହିଛି, ଆଜି ପ୍ରଭୁପାଦଙ୍କ ବାଣୀ ଥିଲା ସେଇଟା, ସମସ୍ତେ ଏ ଯେଉଁ ରହିଛି ସଂସ୍କୃତକୁ ଜାଣିବା କଥା, ସଂସ୍କୃତ ଏଭଳି ଶବ୍ଦ, ଏଭଳି ଭାଷା, ଗୋଟିଏ ୱାର୍ଡ଼କୁ ଯଦି ଜଣେ ଶିଖିବା ପାଇଁ ଚେଷ୍ଟା କରିବ, ତାହେଲେ ବହୁତ ପ୍ରକାର ଅର୍ଥ ରହିଛି, ଇଚ୍ ୱାର୍ଡ଼ ଟ୍ରେଜର ହାଉସ୍ ଅଫ୍ ଡିଫରେଣ୍ଟ ଅଣ୍ଡରଷ୍ଟାଣ୍ଡିଂ, ଇଚ୍ ୱାର୍ଡ଼ ସଂସ୍କୃତ ୱାର୍ଡ଼, ସଂସ୍କୃତ ଶବ୍ଦ ଏଭଳି ଭାବେ ରହିଛି, ତେଣୁ ଏ ଯେଉଁ କୁହାଗଲା ଯେ ଯିଏ ଯେଉଁ ସ୍ତରରେ ଥାଆନ୍ତୁ ଶାସ୍ତ୍ର ଅଧ୍ୟୟନ ଏଇ ଦେଖି ଉତ୍ତମ ଶ୍ଳୋକ, ଉତ୍ତମ କହିଲେ ଉଦ୍ଗତ ତମ ଦଶ୍ୟ, ତମ ଗୁଣରୁ ଉର୍ଦ୍ଧ୍ୱରେ ଯାହାର ଉତ୍ତମ, ଉତ୍ତମ ଯଶ, ଶ୍ଳୋକ କହିଲେ ଯଶ, ଯାହାର ଯଶ ଏହିଭଳି ଭଗବାନଙ୍କର ଗୁଣଗାନ କରିପାରିଲେ ସେ ସାର୍ଥକତା ମିଳିଲା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଇଏ ଏଇଭଳି ଭାବରେ ଯଦି ବିଚାର କରି ଚାଲାଯାଏ, ରିସର୍ଚ୍ଚ କରାଯାଏ, ରିସର୍ଚ୍ଚ କରି କୋଟି କୋଟି ଜନ୍ମ ବିତିଗଲା ପରେ ମଧ୍ୟ ସେମାନେ ଏଇ କନକ୍ଲୁଜନ୍ ପାଇପାରିବେ ନାହିଁ। ବୈଦିକ ସିଦ୍ଧାନ୍ତ ଯେଉଁ ରହିଛି, ବ୍ରହ୍ମାଂଶ କଥା କହୁଛନ୍ତି ବ୍ରହ୍ମ ସଂହିତାରେ, ପନ୍ଥାସ୍ତ କୋଟି ଶତବର୍ଷର ସମ୍ପ୍ରଗମ୍ୟ ବାୟୁରଥାବି ମନସୋ ମୁନିପୁଙ୍ଗବାହନମ ସୋପ୍ୟସ୍ତି ଯତ୍ ପ୍ରପଦ୍ୟ ଶୂନ୍ୟ ଅବିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମାଧି ପୁରୁଷଂ ତମଂ ବଜାମି। ବାୟୁ ମନ ବେଗରେ ବହୁତ ଉନ୍ନତ ବେଗରେ ମଧ୍ୟ ଚିନ୍ତା କରି ଚାଲିଲେ ମଧ୍ୟ ସେମାନେ ସେହି ଭଗବତ ସ୍ତରକୁ ପହଞ୍ଚି ପାରିବେ ନାହିଁ। ସେହି ଗୋବିନ୍ଦଙ୍କୁ ମୁଁ ଭଜନ କରୁଛି, ସବୁ କାରଣ, ସବୁକିଛି ଯାହା ଭୌତିକ ଜଗତରେ ଗୋଟେ କାରଣ, ପ୍ରତି ଜିନିଷର ପ୍ରତି କାର୍ଯ୍ୟର ଗୋଟେ କାରଣ ରହିଛି, କାର୍ଯ୍ୟ କାରଣ। ଏ ଭୌତିକ ଜଗତ କହିଲେ କାର୍ଯ୍ୟ କାରଣର କଥା ଚାଲିଛି, ବ୍ୟବସ୍ଥା ଚାଲିଛି। ଏ ଯେଉଁ ବାହାରି ମୁଦା ଯଥା ବିନିମୟ, ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ କଥା କୁହାଗଲା, ତେଜ ବାହାରି ମୁଦା ଯଥା ବିନିମୟ, ଏସବୁ କାରଣ ରହିଛି। ଏହିଭଳି ଭାବରେ ଭୌତିକ ଜଗତ ଯାହା ଦେଖୁଛେ, ତେଜ କହିଲେ ଅଗ୍ନି, ବାହାରି କହିଲେ ଜଳ, ଏ ମୁଦା ତେଜ ବାହାରି ମୁଦାଙ୍ଗ, ମୃଦାଙ୍ଗ କହିଲେ ଭୂମି। ଏ ବହୁତ ଆମେ ଦେଖିବା ମନ୍ଦିର ଦେଖୁଛି କେମିତି ତିଆରି ହୋଇଛି, ଏ ମାଟିକୁ ଚକଟିକିରି କାଦୁଅରେ ପାଣି ଚକଟିକିରି ନିଆଁ ଶୁଖି ଦିଆଗଲା, ଏଇଟା ହୋଇଗଲା, ଏସବୁ ତିଆରି ହୋଇଗଲା ମନ୍ଦିର, ସବୁ ଯାହା ଦେଖିବା ସେଇଭଳି ଭାବେ ଦେଖିବା। ସ୍ଥାବର ଜଙ୍ଗମ ଦେଖେ, କେଉଁଟା ସ୍ଥାବର କେଉଁଟା ଜଙ୍ଗମ, ଏତିକି ଦେଖିବା ଆମେ। ଏଇସବୁ କାରଣ ହେଉଛି କ'ଣ, ଏଇଭଳି ଭାବେ ତେଜ ବାହାରି ମୁଦାଙ୍ଗ କଥା ବିନିମୟ, କିନ୍ତୁ ଇଏ କାରଣ ମଧ୍ୟ କାରଣ ରହିଛି, କାର୍ଯ୍ୟ କାରଣ, ପ୍ରତି କାର୍ଯ୍ୟର ଗୋଟେ କାରଣ ରହିଛି। ଆମେ ଯେମିତି ଦେଖିବା, ଏଇ ଉଦାହରଣ ଦିଆଯାଏ, ଆମେ ଯେଉଁ ଜନ୍ମ ହେଇଛେ, ଆମର ଜନ୍ମର କାରଣ ହେଉଛନ୍ତି ଆମର ପିତାମାତା। ଯେମିତି ନ୍ୟୁଟନ ବାହାର କଲେ ଏ ଯେଉଁ ପାପୁଲଟା ତଳେ ପଡ଼ିବାର କାରଣ ହେଉଛି ଗ୍ରାଭିଟେସନାଲ ଫୋର୍ସ, ବାହାର କଲେ ସେଇଟା ଗୋଟେ କାରଣ ବାହାର କଲେ, ଠିକ୍ ଅଛି, ଭଲ କଥା, ପାଇଲେ ନୋବେଲ ପ୍ରାଇଜ୍ ପାଇଲେ ବହୁତ ପ୍ରଶଂସିତ ହେବେ, ପାଠ ପଢ଼ା ଯାଉଛି, ତାଙ୍କର ବୈଜ୍ଞାନିକମାନେ ପଢ଼ୁଛନ୍ତି, ଇଞ୍ଜିନିୟର ମାନେ ସବୁ ପଢ଼ୁଛନ୍ତି ସବୁ, କିନ୍ତୁ ତାହାର କାରଣ, ସବୁ କାର୍ଯ୍ୟର ଗୋଟେ କାରଣ ରହିଛି। ଆମର ଆମର କାରଣ ହେଉଛନ୍ତି ଆମର ପିତାମାତା, ଆମର ପିତାମାତାଙ୍କର କାରଣ ହେଉଛନ୍ତି ତାଙ୍କର ପିତାମାତା, ତାଙ୍କର କାରଣ ହେଉଛି ତାଙ୍କ ପିତାମାତା, ଏଇଭଳି ଭାବରେ ଯାଇ 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 ଆମେ ପହଞ୍ଚିବା ଆମର ଗୋତ୍ର। କାହାର କ'ଣ ଗୋତ୍ର ଅଛନ୍ତି ନା ନାହିଁ, କ'ଣ ଆପଣଙ୍କ ଗୋତ୍ର, ସେଇଭଳି ଭାବରେ ସେ ଗୋତ୍ର ରହିଛି, ସେଇଠୁ ଆସିଛି, ତାଙ୍କର ପୁଣି କାରଣ କିଏ, ଏଇଭଳି ଭାବରେ ଯେତେବେଳେ ଆସି ପହଞ୍ଚିବା ଆମର ଗୋତ୍ର କିଏ ସେଟାକୁ ଆମେ ଅବିଶ୍ୱାସ କରୁଛେ। ମାନେ ଜଣେ ପ୍ରଶ୍ନ କରିଥିଲେ, ଆମେ ଆଲୋଚନା ଚାଲିଥିଲା ବେଳେ ଜଣେ ପଚାର କରୁଥିଲେ, କେମିତି ବିଶ୍ୱାସ କରିବ, ମୁଁ କହିଲି ତୁମେ କେମିତି ବିଶ୍ୱାସ କର ତୁମ ଗୋତ୍ରର, ତୁମେ ଦେଖିଥିଲ ତୁମର ଗୋତ୍ର ଏଇଭଳି କାଶ୍ୟପ ଗୋତ୍ର, କାଶ୍ୟପଣ୍ଡ ତୁମେ ଜନ୍ମ ହେଇ ତୁମେ ଦେଖିଥିଲ କାଶ୍ୟପଣ୍ଡରୁ ଆସିଛ ବୋଲି, କାଶ୍ୟପ ଗୋତ୍ର ହେଲା ତୁମର, ବ୍ରଜାଜ ଗୋତ୍ର ବା ଗୌତମ ଗୋତ୍ର ଏସବୁ ହେଲା ବୋଲି କେମିତି ହିସାବ କରୁଛ, ଯଦି ପଚାରିବ କେଉଁ ଗୋତ୍ର ନା ଆମ ଗୋତ୍ର କହିଦେଉଛ, କୌଣସି ସନ୍ଦେହ ନାହିଁ, ଆଉ ଭଗବାନ ପାଖରେ ସନ୍ଦେହ, ଏ ସତରେ କ'ଣ, ଭଗବାନ ଅଛନ୍ତି ଆମେ ସେତିକି ଜାଣୁଛେ, ସେତିକିରେ ଆମେ ସେ କାରଣଟା ଜାଣୁଛେ, ସେ କାରଣ, ତାପରେ କ'ଣ କାରଣ ଆଉ ଚିନ୍ତା କରୁନାହିଁ। ଏଇଟା ଆମର ଜୀବନର ଅସଫଳତା ହୋଇଗଲା, ମନୁଷ୍ୟ ଜନ୍ମ ସେଥିପାଇଁ ମିଳିନଥିଲା, ତେଣୁ ଏଇଭଳି ଭାବରେ ଆମେ ପହଞ୍ଚିବା ବ୍ରହ୍ମାଙ୍କ ପାଖରେ। ବ୍ରହ୍ମା ହେଉଛନ୍ତି ମୂଳ ସୃଷ୍ଟ ଜୀବ, ହେଉଛି ବ୍ରହ୍ମା। ପୁଣି ବ୍ରହ୍ମାଙ୍କର କାରଣ ଯଦି ଜାଣିବା କିଏ ନା, ସିଏ ବ୍ରହ୍ମା କହିବେ ମୋର, ମୁଁ ହେଉଛି କ'ଣ ଗର୍ଭଦୋଗସାଈ ବିଷ୍ଣୁଙ୍କର ପୁତ୍ର। ଗର୍ଭଦୋଗସାଈ ବିଷ୍ଣୁଙ୍କର କାରଣ କିଏ ନା, କାରଣଦୋଗସାଈ ବିଷ୍ଣୁ। କାରଣଦୋଗସାଈ ବିଷ୍ଣୁଙ୍କର କାରଣ କିଏ ହଁ, ସିଏ ହେଉଛନ୍ତି ଚତୁର୍ଭୁଜ। ଚତୁର୍ଭୁଜ କିଏ ନା, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ। ସେହି ସଂକର୍ଷଣ ଠାରୁ ଆସୁଛନ୍ତି ଇଏ କାରଣଦୋଗସାଈ ବିଷ୍ଣୁ। ସଂକର୍ଷଣଙ୍କର କାରଣ କିଏ ନା, ବଳରାମ। ଏଇ ବଳରାମ ଯୁବାଙ୍ଗ ଯୁବାଙ୍ଗ ଦୁଇ ଜଣ ବଳରାମଙ୍କ କାରଣ ହେଉଛନ୍ତି ପୁଣି କୃଷ୍ଣ। ଆଉ ଗୋଟିଏ କାରଣ ଅନ୍ତିମ କାରଣ ହେଉଛନ୍ତି ସର୍ବକାରଣ କାରଣ। ବ୍ରହ୍ମା କହିଲେ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଜ ଗୋବିନ୍ଦ ସର୍ବକାରଣ କାରଣ। ଏଠି ଦୁଇ ଜଣ ଅଛନ୍ତି, ସେଥିପାଇଁ ଯୁବାଙ୍ଗ ଶବ୍ଦ ବ୍ୟବହାର କରାଗଲା। କିନ୍ତୁ ତଥାପି ଯେମିତି ସୁତ ଗୋସ୍ୱାମୀ ଯେତେବେଳେ ଅବତାରମାନଙ୍କ ବର୍ଣ୍ଣନା କରୁଛନ୍ତି ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ, କାରଣ ଏହି ପ୍ରଶ୍ନଟି ଥିଲା ଅବତାରମାନଙ୍କ କଥା କୁହନ୍ତୁ, ଲୋକମାନେ ଜାଣିପାରିବେ ନାହିଁ କଳିଯୁଗରେ, କହିବେ ଯାହାକୁ ତାକୁ କହିବି ଭଗବାନ ବୋଲି। ତେଣୁ ଅବତାର କଥା ଭଗବତ ଗୀତାରେ ମଧ୍ୟ ଭଗବାନଙ୍କୁ କହିଲେ, ପ୍ରଭୁ ଆପଣ ଦେଖାନ୍ତୁ ଆପଣ ଯେଉଁ କହିଲେ ଆପଣଙ୍କ ଏତେ ଶକ୍ତି ରହିଛି, ଦଶମ ଅଧ୍ୟାୟରେ ବିଭୂତି ଯୁଗରେ ଯେଉଁ କହିଲେ, ମୁଁ ଦଷ୍ଟୁମ ମୁଁ ସେଇଟା ଦେଖିବା ପାଇଁ ଚାହୁଁଛି, ଯେଉଁଟା କହିଲେ ଜୟଙ୍ଗ ସବୁ କହିବା ପାଇଁ ଚାହିଁଲେ, ଅହମ୍ ଦଷ୍ଟୁମ ଇଚ୍ଛା ଆମି ପ୍ରଭୁ ମନ୍ୟସେ ଯତ୍ ସକ୍ଷମ ମୟା ଦଷ୍ଟୁମ ଇତି ପ୍ରଭୁ ଯୋଗେଶ୍ୱର ତତ୍ମ୍ୟତଂ ଦର୍ଶାତ୍ ମାନମବ୍ୟମ। ପ୍ରଭୁ ଯାହା କହିଲେ ଏଇଟା ସତ ନା ମିଛ କେମିତି ଜାଣିବା, ତାକୁ ଦେଖାନ୍ତୁ ଟିକିଏ, ପ୍ରାକ୍ଟିକାଲି ଦେଖିଲେ ଥିଓରିଟିକାଲି କହିଦେଲେ, ଅହମ୍ ଏବା କ୍ଷୟ କାଳ ଧାତ ଅହମ୍ ବିଶ୍ୱଦ ମୁଖମ୍, ଏଇଭଳି ଭାବରେ ସବୁ କହିଦେଲେ, ମୁଁ ଏହା ଅନେକ ଅନନ୍ତ ନାନ୍ତସ୍ତି ମାମ ଦିବ୍ୟାନ ବିଭୂତି ନାଙ୍କ ପରନ୍ତବ, ମୋର ବିଭୂତିର ଅନ୍ତ ନାହିଁ ନା, ସତ୍ୟର ଅନ୍ତ ନାହିଁ ନା, ହଁ ନା ଟିକେ ଦେଖିପାରିବେ ନା, କାହିଁକି ଦେଖିପାରିବେନି, ଦେଖ ନ ତୁମାନ ସକ୍ୟସେ ଦଷ୍ଟୁ ମାନେ ନେଇବ ସୌଚକ୍ଷୁଷା ଦିବ୍ୟମ ଦଦାମି ଚକ୍ଷୁ ପଶ୍ଚିମେ ଯୋଗମେଶ୍ୱରମ, ଏ ଚକ୍ଷୁରେ ତୁମେ ଦେଖିପାରିବ ନାହିଁ, ତୁମକୁ ଦିବ୍ୟ ଚକ୍ଷୁ ଦେଉଛି, ଦିବ୍ୟ ଚକ୍ଷୁରେ ଦେଖ, ଅଶ୍ୟାଦିତ୍ୟାନ ବସୁନ ରୁଦ୍ରାନ ବସୁନ ମରୁତୁ ତଥା ବହୁନି ଅଦୃଷ୍ଟ ପୂର୍ବାଣି ପଶ୍ଚାଶ୍ଚର୍ଯ୍ୟାଣି ଭାରତ ନାନ୍ତୋସ୍ତି ମମ ଦିବ୍ୟାନାଙ୍ଗ, ଭଗବାନଙ୍କର ଯେଉଁ ବିଭୂତି ରହିଛି ଶକ୍ତି ରହିଛି ତାହାର ଅନ୍ତ ନାହିଁ, ଏତିକି ଜାଣି ରଖ ଅର୍ଜୁନ। ଏ ଭୀଷ୍ଟଭ୍ୟାମ ଇଦମ୍ କୃଷ୍ଣମ ଏକାଶନ ସ୍ଥିତ ଜଗତ, ଗୋଟେ ଚାରି ଭାଗରୁ ଭାଗରେ ଏ ଭୌତିକ ଜଗତ ରହିଛି, ଏ ପୁଣି ଗୋଟିଏ ଖାଲି ପୃଥିବୀ ନୁହଁ, ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି। ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିପାରିନାହାନ୍ତି ପୃଥିବୀ ବାହାରେ ଜୀବନ ଅଛି ବୋଲି ଜାଣିପାରିନାହାନ୍ତି, ଚନ୍ଦ୍ରକୁ ନ ଯାଇକି କହିଦେଲେ ଆମେ ଚନ୍ଦ୍ରକୁ ଯାଇଥିବୁ ସେଠି କିଛି ଜୀବନ ନାହିଁ, କିନ୍ତୁ ଯେଉଁ ଭିଡ଼ିଓ ଆଣିଛନ୍ତି ସେ ଭିଡ଼ିଓରେ ପବନ ହଳୁଛି, ଆମେରିକା ପତାକା ହଳୁଛି, ଏଭଳି ଚିଟିଂ ରହିଛି ସବୁ କଥା, ସବୁକିଛିର କାରଣ ସବୁକିଛିର କାରଣ ହେଉଛନ୍ତି ଇଏ ହେଉଛନ୍ତି ଅର୍ଜୁନ। ସେଥିପାଇଁ ଜାଣିବା ପାଇଁ ଚାହିଁଲେ ପ୍ରଭୁ ଦେଖାନ୍ତୁ ନା, ଭଗବାନ ଦେଖେଇଦେଲେ, ଭଗବାନ ଦିବ୍ୟ ଚକ୍ଷୁ ପ୍ରଦାନ କଲେ, ଦିବ୍ୟ ଚକ୍ଷୁରେ ଅନ୍ୟମାନେ ମଧ୍ୟ ସବୁ ଦେଖୁଥିଲେ, ମହର୍ଷି ଯେଉଁ ରହିଛନ୍ତି କ'ଣ ରୁଦ୍ରାଦିତ୍ୟବ ସବୁଜେ ସିଦ୍ଧ୍ୟା ବିଶ୍ୱେ ସୁନୋ ମରୁତ୍ୱପାଶ ଗନ୍ଧର୍ବ ଯକ୍ଷ ସୁରସିଦ୍ଧ ସଂଘା ବିଶ୍ୱନ୍ତି ତ୍ୱାଙ୍ଗସ୍ମିତ ଶୈବ ସର୍ବେ, ସମସ୍ତେ ଦେଖୁଛନ୍ତି ଭଗବାନଙ୍କ ରୂପକୁ, ଆଶ୍ଚର୍ଯ୍ୟ ହେଇକି ଦେଖୁଛନ୍ତି, ରୁଦ୍ର ଶିବଜୀ ଦେଖୁଛନ୍ତି, ଆଦିତ୍ୟ ଦେଖୁଛନ୍ତି, ଦ୍ୱାଦଶ ଆଦିତ୍ୟ ରହିଛନ୍ତି, ବିଶ୍ୱ ବସୁ, ଏସବୁ ବିଭିନ୍ନ ପ୍ରକାର ଯେଉଁ ରୁଦ୍ରାଦିତ୍ୟ ବସବ ଅଷ୍ଟ ବସୁ ରହିଛନ୍ତି, ସିଦ୍ଧାମାନେ ଅଛନ୍ତି ସିଦ୍ଧ ଲୋକରେ, ଯେଉଁମାନେ ଜନ୍ମଗ୍ରହଣ କରିବେ, ଭଗବତ ଗୀତାରେ ଭଗବାନ କହିଲେ ଯେଉଁମାନେ ଏ ଯୋଗରେ ସିଦ୍ଧି ପ୍ରାପ୍ତ ହୋଇପାରିଲେ ନାହିଁ ସେମାନେ ଯାଇ ସେ ସିଦ୍ଧ ଲୋକରେ ଜନ୍ମ ହେବେ, ସିଦ୍ଧ ଲୋକରେ ଜନ୍ମ ହେଲା ମାନେ ଅଷ୍ଟାଙ୍ଗ ସିଦ୍ଧି ସେମାନେ ପ୍ରାପ୍ତ ହୋଇଛି, ଜନ୍ମ ମାତ୍ରକେ ତାକୁ ଆଚରଣ କରିବା, ଅଷ୍ଟାଙ୍ଗ ଯୋଗ ଆଚରଣ କରିବାକୁ ପଡ଼ିବ ନାହିଁ, ସିଦ୍ଧ ସବୁ ରହିଛନ୍ତି, ସବୁ ସିଦ୍ଧି ତାଙ୍କ ପାଖରେ ରହିଛି, ଦଶଭ ଯେ ସିଦ୍ଧା ବିଶ୍ୱାସ ନେଉ ବିଶ୍ୱ ଏଇସବୁ ବେଳେ ମରୁତ ପବନ ମାନେ ଏସବୁ ଭାବରେ ଏହିଭଳି ଭାବରେ ସମସ୍ତେ ଦେଖୁଛନ୍ତି ଭଗବାନଙ୍କ ରୂପକୁ, ଏଇଟା ଲୁଚାଛୁପା କଥା ନୁହଁ, ମନଗଡ଼ା କଥା ନୁହଁ, ସମସ୍ତେ ଦେଖୁଛନ୍ତି, ସମସ୍ତେ ସାକ୍ଷୀ, ବଳଦେବ ବିଦ୍ୟାଭୂଷଣ ତାଙ୍କ ଭାଷାରେ କହୁଛନ୍ତି, ସମସ୍ତେ ସାକ୍ଷୀ ରହିଛନ୍ତି। ସେଥିପାଇଁ ମଝିରେ କହିଲେ ଭଗବାନ ଭଗବତ ଗୀତା ଏବଂ ସୁତ ଗୋସ୍ୱାମୀ ମଧ୍ୟ ଯେତେବେଳେ କହୁଛନ୍ତି ଅବତାରମାନ ବିଷୟ କହୁଛନ୍ତି, ସେତେବେଳେ ସେ ଅନ୍ତିମରେ କହିଲେ ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ବଳରାମ ମଧ୍ୟ 19ତମ ଅବତାର ରୂପରେ କହିଲେ, 22ଟି ଅବତାର ବିଷୟରେ ବର୍ଣ୍ଣନା କଲେ, ତେଣୁ ତା ଦେହରେ 20ତମ ଅବତାର ରୂପରେ କୃଷ୍ଣଙ୍କୁ ବର୍ଣ୍ଣନା କରିଦେଲେ, ବଳରାମ ହେଉଛନ୍ତି 19ତମ ଅବତାର, 20ତମ ଅବତାର ହେଉଛନ୍ତି କୃଷ୍ଣ, 21ରେ କହିଲେ ବୁଦ୍ଧଦେବ, 22ରେ କହିଲେ କଳ୍କିଦେବ। ଏ କଳ୍କିଦେବଙ୍କ ସ୍ଥାନରେ ଆମେ ରହିଛେ, କଳ୍କିଦେବ ଆସିବେ, ପ୍ରଭୁପାଦ ମହାରାଜ କହିଛନ୍ତି। ତେଣୁ ଲୋକମାନେ ବୁଝିପାରିବେନି କିଏ କାରଣ, ମୂଳ କାରଣ କିଏ, ମୂଳ କାରଣ କିଏ, ଏମାନେ ସବୁ ମୂଳ କାରଣ ନା ନା ଏତେ ଚାଂଶ କଳାପୁଂସ, ଏ ଯେଉଁ ଯାହାମାନଙ୍କ ବିଷୟରେ ମୁଁ ଯେଉଁ କହିଲି, ଅବତାରମାନଙ୍କ ବିଷୟରେ କହିଲି, କିଏ ଭଗବାନଙ୍କର ଅଂଶ, ଭା କିଏ ଅଂଶର ଅଂଶ, ଯାହାକୁ କଳା ବୋଲି କୁହାଯାଉଛି, ଏତେ ଚାଂଶ କଳାପୁଂସ। କୃଷ୍ଣସ୍ତୁ ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ମୂଳ କାରଣ, କୃଷ୍ଣସ୍ତୁ ଭଗବାନ। ସୁତ ଗୋସ୍ୱାମୀଙ୍କର ଚିନ୍ତା ପଡ଼ିଗଲା, କେଉଁ କେଉଁ ବର୍ଣ୍ଣନା କରିଦେଲେ, ଅବତାର ଅସଂଖ୍ୟା, ଅନେକ ଅବତାର ରହିଛନ୍ତି, ତଥାପି ମୁଖ୍ୟ ମୁଖ୍ୟ ଅବତାର ବିଷୟରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ଭଗବାନ ମଧ୍ୟ ଅବତାର ବିଷୟରେ କହିଦେଲେ 20ତମ ଅବତାର ବିଷୟରେ। ତେଣୁ ସମସ୍ତେ ଭାବିବେ ଏଇ ଜଣେ ଅବତାର, ଆପଣ ଯିବେ ହରିଦ୍ୱାର, ଋଷିକେଶ ସବୁ ଯିବେ, ସେଠି ସବୁ ରହିଛନ୍ତି ମନ୍ଦିର କହିଲେ, ସମସ୍ତଙ୍କୁ 33 କୋଟି ଦେବତାମାନେ ରହିଛନ୍ତି, ତାଙ୍କ କୃଷ୍ଣ ରହିଛନ୍ତି, ବ୍ରହ୍ମା ରହିଛନ୍ତି, ଶିବ ରହିଛନ୍ତି, ସମସ୍ତେ ରହିଛନ୍ତି, ସମସ୍ତେ ଭଗବାନ। ତେଣୁ ସେ ସୁତ ଗୋସ୍ୱାମୀ ସେଥିପାଇଁ କ୍ଲାରିଫିକେସନ୍ ଦେଲେ, ଏତେ ଚାଂଶ କଳାପୁଂସ, କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ସ୍ୱୟଂ ଭଗବାନ, ସେ ତାଙ୍କର ଆଉ କିଏ କାରଣ ନାହାନ୍ତି। ବଳରାମଙ୍କର କାରଣ ହେଉଛନ୍ତି କୃଷ୍ଣ, କିନ୍ତୁ ଯେହେତୁ ଏଠି 2 ଜଣ ଯାକ ରହିଛନ୍ତି, ସେଥିପାଇଁ ଅକ୍ରୁଢ଼ କହିଲେ, ପ୍ରଭୁ ଯୁବାନ ଯୁବାନ ପ୍ରଧାନ ପୁରୁଷ ହଉ, ଏଇ 2 ଜଣ ରହିଛନ୍ତି, ପ୍ରଧାନ ଏବଂ ପୁରୁଷ 2 ଜଣ ରହିଛନ୍ତି ଭୌତିକ ଜଗତରେ। ଆମର 13 ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଏ ଭଗବତ ଗୀତାରେ ବିସ୍ତାର ଭାବରେ। ପ୍ରକୃତି ପୁରୁଷ, ପ୍ରକୃତି ବା ପ୍ରଧାନ, ଏ ପ୍ରକୃତି, ଏ ଭୌତିକ ଜଗତ ପ୍ରକୃତି, ନିଶ୍ଚିତ ଏନର୍ଜି, ଏ ଏନର୍ଜିର ଏନର୍ଜେଟିକ୍ କିଏ, ପୁରୁଷ କିଏ, ସେଇଟା କେହି ଜାଣିପାରୁନାହାନ୍ତି। ଶାକ୍ତ, ଆମେ ହେଉଛୁ ଶାକ୍ତ, କ'ଣ ଶକ୍ତିକୁ ଆବରଣ ପୂଜା କରିବା, ଯାହା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ମୈ 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 ନମଃ, ବିରାଟ ଧୁମଧାମରେ ଚାଲିବ, ଦଶହରା ଆସିଯିବ, ଧୁମଧାମରେ ଚାଲିବ, ସମସ୍ତେ ଜାଣନ୍ତି ଶକ୍ତି, ଇଏ ହେଉଛି ଶକ୍ତି, ସବୁକୁ ଦେବେ, ମୋତେ ଦିଅ, ଧନ ଦେହି ଯଶୋ ଦେହି ଦିଶୋ ଦେହି ସବୁ ଦିଅ, ମୋତେ ତୁମେ ହେଉଛି ସବୁକିଛି, ଆଦ୍ୟା ଶକ୍ତି, ଶକ୍ତି ଇଏ, କିନ୍ତୁ କାହାର ଶକ୍ତି ସେ ଜାଣନ୍ତି ନାହିଁ। ତେଣୁ ଭଗବତ ଗୀତାରେ ଭଗବାନ କହିଲେ 9ମ ଅଧ୍ୟାୟରେ, ଯେପି ଅନ୍ୟ ଦେବତା ଭକ୍ତା ଯଦନ୍ତେ ଶ୍ରଦ୍ଧାନୁତା, ତେବି ମାମ ଏବେ କୌନ୍ତେ ଯଦନ୍ତି ଅଭିଧି ପୂର୍ବକମ୍। ପ୍ରାୟ 90% ଭାଗ ଲୋକ ଯେଉଁମାନେ ଦେବତା ପୂଜା କରନ୍ତି, ସେମାନେ ଦେବତାମାନଙ୍କୁ ଅଭିଧି ପୂର୍ବକ ପୂଜା ଜାଣନ୍ତି ନାହିଁ, ସେମାନେ ଅନ୍ତିମ ଈଶ୍ୱର ନୁହନ୍ତି, ଅନ୍ତିମ ରହୁଛନ୍ତି କୃଷ୍ଣ। ଯେଉଁ ଦେବତାମାନେ ଯାହା ପ୍ରଦାନ କରନ୍ତି, ତେବି ମାମ ଏବେ କୌନ୍ତେୟ, ନା ନା ତେବେ ବିଧାନ ହିତାନ, ଯେଉଁମାନେ ଦେବତାମାନେ ଯାହା ସବୁ ପ୍ରଦାନ କରନ୍ତି, ସେଇଟା ପ୍ରକୃତରେ ଭଗବାନ ହିଁ ପ୍ରଦାନ କରନ୍ତି, ଦେବତାମାନଙ୍କର ଶକ୍ତି ନାହିଁ। ଥରେ ଦେବତାମାନେ ଅସୁରମାନଙ୍କ ଭିତରେ ଯୁଦ୍ଧ ଚାଲିଥିଲା, ଦେବତାମାନେ ଯେତେବେଳେ ବିଜୟ ହୋଇଗଲେ, ତାଙ୍କର ବହୁତ ଗର୍ବ ହୋଇଗଲା, ଉପନିଷଦରେ ଗୋଟେ ଗର୍ବ ରହିଛି ଗର୍ବଟି, ଏତେ ଗର୍ବ ହୋଇଗଲା, ସେମାନେ ଭାବିଲେ ଆମେ ତ ସବୁକିଛି, ଆଉ ଆମର ଶକ୍ତି ରହିଛି, ଅଗ୍ନିଦେବ ଭାବୁଛନ୍ତି ଜାଣିଦେବି ସବୁ, ପବନଦେବ ଚିନ୍ତା କରି ସବୁ ଭସ୍ମ କରିଦେବି, ବୁଢ଼େଇ ଦେବି ସବୁ ଚାଷ ପବନରେ, ଏଇଭଳି ଭାବରେ ଇନ୍ଦ୍ର ବର୍ଷା କରିକି ସବୁ ଗୋବର୍ଦ୍ଧନବାସୀମାନେ ସବୁ ନଷ୍ଟ କରିଦେବେ ବୋଲି ଚିନ୍ତା କରୁଥିଲେ, ଏଇଭଳି ଭାବରେ ତାଙ୍କର ଶକ୍ତିରେ ଗର୍ବିତ ହେଇଯାଇଥିଲେ। ତେଣୁ ଭଗବାନ ଆସିଲେ, ଯକ୍ଷ ରୂପରେ ଆସିଲେ, ଏପଟକୁ ଦେଖିକି 50 ଶୂନ୍ୟ ଗର୍ବ ରୂପରେ ଆସିଲେ, ସବୁ ଇନ୍ଦ୍ର ଦେଖି ଆଶ୍ଚର୍ଯ୍ୟ ହେଇଗଲେ, ଇଏ କିଏ ଅଦ୍ଭୁତ ଜୀବ, ଇଏ କିଏ, ଦେବତାମାନେ ସବୁ ଜାଣନ୍ତି, ତିନି କ'ଣ ତ୍ରିଲୋକରେ ସେ ହେଉଛନ୍ତି ଅଧିଶ୍ୱର ଇନ୍ଦ୍ର, କିନ୍ତୁ ଏଭଳି ଜୀବ ଦେଖିନାହାନ୍ତି, ଇଏ କିଏ ପଚାରିଲେ, ଅଗ୍ନିକୁ ପଚାରିଲେ, ଯାହା ହେଉ ବୁଝ କିଏ ସିଏ, ଅଗ୍ନି ପଚାରିଲେ କିଏ ଆପଣ, ନା ଆପଣ କିଏ, ନା ମୁଁ ହେଉଛି ଅଗ୍ନିଦେବ, ଅଗ୍ନିଦେବ ଆପଣ କ'ଣ ଶକ୍ତି କ'ଣ କରିବେ, ନା ମୁଁ ସବୁ ଜାଳି ପଡ଼ି ପାଉଁଶ କରିଦେବି, ଜଳିପୁଡ଼ି ପାଉଁଶ କରିଦେବି, ଗୋଟେ ତୃଣଟେ ରଖିଦେଲେ, ଘାସଟେ ରଖିଦେଲେ, ଏଇଟା ଟିକେ ଜଳିଦେଲେ ଦେଖିବା କ'ଣ ହେଉଛି, ଯେତେ ତାଙ୍କର ଶକ୍ତି ଥିଲା କିଛି ହେଉନାହିଁ, ଫେରିଗଲେ। ତାପରେ ପୁଣି ଇନ୍ଦ୍ର ପଠେଇଲେ ବାୟୁଦେବ, ଆପଣ ଟିକେ ଯାଆନ୍ତୁ, 49 ମୃତ ସିଏ ଆସିଲେ, ବାୟୁଦେବ ପବନଦେବ ଆସିଲେ, ପବନଦେବ ସେଇଭଳି ଭାବରେ ଭଗବାନ କହିଲେ ଏଇଟାକୁ ଟିକେ ହଟେଇ ଦିଅ ତ ଦେଖିବା, ଆଉ ସେ ତୃଣକୁ ହଲେଇ ପାରିଲେ ନାହିଁ, ଏଇ ସେଇଟା ବଦାନ, ସେଇଟା ବହୁତ ଜୋର ସମ୍ଭବ ସମ୍ଭବ ରେପନ୍ତ, ସେଇଟା ବନ୍ଦ ତେଣୁ ଏହିଭଳି ଭାବରେ ସବୁ ଯେତେବେଳେ ହାରିଗଲା ପରେ ଇନ୍ଦ୍ରଦେବ ଆସିକରି ତାଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ଆପଣ କିଏ? ଭଗବାନ ନିଜ ସ୍ୱରୂପକୁ ଦେଖେଇଲେ ତାଙ୍କୁ, ଏ ଯେଉଁ ଶକ୍ତି ଆମେ ପାଇଛେ, ଅର୍ଜୁନ ଯେତେବେଳେ ଭଗବାନ ଚାଲିଗଲେ ଅର୍ଜୁନ ସେ କଥା ବିଳାପ କରୁଛନ୍ତି, ପ୍ରଥମ ସ୍କନ୍ଦ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କହିଲେ ଅର୍ଜୁନ କହୁଛନ୍ତି କ'ଣ, ବଞ୍ଚିତୋହଂ ମହାରାଜ ହରିଣା ବନ୍ଧୁ ରୂପେଣ ଯେନ ମେ ଅପହୃତ ତେଜଂ ଦେବ ବିସ୍ମାପନଂ ମହତ୍। ଅର୍ଜୁନଙ୍କର ଏତେ ତେଜ ଥିଲା, ଶିବଜୀକୁ ପରାସ୍ତ କରିଦେଇଥିଲେ, ଶିବଜୀ ପରାସ୍ତ ହୋଇକି ତାଙ୍କୁ ପାଶୁପତ ଅସ୍ତ୍ର ପ୍ରଦାନ କରିଥିଲେ, କିନ୍ତୁ ସେହି ଅର୍ଜୁନ ଯେତେବେଳେ ଭଗବାନ ଚାଲିଗଲେ, ଅର୍ଜୁନ ଭଗବାନ ଖବର ଦେଇଥିଲେ ସାତ୍ୟକୀଙ୍କ ହାତରେ ଅର୍ଜୁନଙ୍କୁ, ତାଙ୍କର ପତ୍ନୀମାନଙ୍କୁ 16,108 ରାଣୀ ଅଛନ୍ତି, ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। ତେଣୁ ଭଗବାନ ଚାଲିଗଲା ପରେ ଦ୍ୱାରକାରେ ତାଙ୍କୁ ଆଣିକି ପଳାଇ ଆସିଲେ, କାରଣ ଦ୍ୱାରକା ଜଳରେ ବୁଡ଼ିଯିବ, ଦ୍ୱାରକାରେ କେହି ରହିବେ ନାହିଁ। ତେଣୁ ଅର୍ଜୁନ ତାଙ୍କୁ ଆଣିକି ସବୁ ଆସିଲେ, ଆସୁଥିଲା ବେଳେ ବାଟରେ 2-4 ଜଣ ଗୋପାଳ ବାଳକ ଆସିକି ସେ ଗୋପାଳ ତାଙ୍କ ଲାଠି ଦେଖିକି ତାକୁ ପରାସ୍ତ କରିଦେଇକି ତାକୁ ନେଇଗଲେ, ପଳାଇଗଲେ। ଏଇଟାକୁ ଚିନ୍ତା କରୁଛନ୍ତି ଭଗବାନଙ୍କ ବିରହରେ, ସେ ଏଇଭଳି ଭାବେ କ୍ରନ୍ଦନ କରୁଛନ୍ତି, କଥା କହିପାରୁନାହାନ୍ତି, ବାଷ୍ପ ଗଦଗଦା ଗିରା ଏଇଭଳି ଭାବରେ କହୁଛନ୍ତି। ବଞ୍ଚିତୋହ ମହାରାଜ, ଯୁଧିଷ୍ଠିର ମହାରାଜ କହୁ କଥା କହିପାରୁନାହାନ୍ତି, ବଞ୍ଚିତ ମୁଁ ବଞ୍ଚିତ ହୋଇଗଲି ମହାରାଜ, ହରିଣା ବନ୍ଧୁ ରୂପେଣ ମୋର ବନ୍ଧୁ ଥିଲେ ହରି, ମୋତେ ଆଜି ବଞ୍ଚିତ ମୋତେ ବଞ୍ଚନା କରି ଚିଟିଂ କରିଦେଲେ। କ'ଣ ଯେନ ମେ ଅପହୃତ ତେଜ, ମୋର ତେଜକୁ ସେ ଅପହରଣ କରିଦେଲେ, ଆଉ ନାହିଁ ମୋ ପାଖରେ ତେଜ, ଗାଣ୍ଡିବ ଧନୁରେ ଆଉ କିଛି ତେଜ ରହିଲା ନାହିଁ, ସେହି ଗାଣ୍ଡିବ ଧନୁ ଯାହାକି ଶିବଜୀଙ୍କୁ ପରାସ୍ତ କରିଦେଇଥିଲେ, ଦେବ ବିସ୍ମାପନ ମହତ୍, ଆଜି ସାମାନ୍ୟ ବାଳକମାନଙ୍କ ପାଖରେ ସେ ହାରିଗଲେ। ପ୍ରକୃତରେ ଭଗବାନ ଆସିଥିଲେ, ଭଗବାନ ବାଳକ ରୂପରେ ଆସିକରି ଗୋପାଳ ରୂପରେ ଆସିକି ନେଇଗଲେ, ତାଙ୍କ ପତ୍ନୀମାନଙ୍କୁ ନେଇଗଲେ, ବୃନ୍ଦାବନ ନେଇଗଲେ, ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ବହୁତ କଥା ରହିଛି, ସେ କଥା ଆମେ କହିବା ନାହିଁ। ଇଏ ହେଉଛି ଶକ୍ତି ଯେଉଁ ଆମେ ପ୍ରାପ୍ତ ହୋଇଛେ, ଆମର ଯେଉଁ ବୁଦ୍ଧି ରହିଛି, ଆମର ଜନ୍ମ ଐଶ୍ୱର୍ଯ୍ୟ ସୁତ ସ୍ତ୍ରୀ ବି ଏ ଭଗବାନ ପ୍ରଦାନ କରିଛନ୍ତି, କୃପା କରି ପ୍ରଦାନ କରିଛନ୍ତି, କିନ୍ତୁ ଆମେ ସେଥିରେ ଗର୍ବିତ ହୋଇଯାଉଛେ, ବହୁତ ଗର୍ବିତ ହୋଇଯାଉଛେ। ପ୍ରଥମ ସ୍କନ୍ଦ 8 ଅଧ୍ୟାୟରେ କୁନ୍ତୀ ଦେବୀ ସ୍ତୁତିରେ କହିଛନ୍ତି ସେ କଥା, ଜନ୍ମ ଐଶ୍ୱର୍ଯ୍ୟ ସୁତ ସ୍ତ୍ରୀ ବି ଏଦମାନ ମଦ ପୁମାନ, ଏଥିରେ ଆମେ ବହୁତ ଗର୍ବିତ ହୋଇଯାଉଛେ, ତେଣୁ ଭଗବାନଙ୍କର ଭଜନ କରିପାରୁନାହିଁ, ନୈବାହର୍ତ୍ତି ଅଭିଧାତୁ, ଭଗବାନଙ୍କ ଭାବର ସହିତ ଭଜନ କରିପାରୁନାହିଁ। ଭାଇ ତ୍ୱାଂ ଅକିଞ୍ଚନ ଗୋଚର, ଆପଣ ଯାହାର କିଛି ନାହିଁ ତାହାର ହେଉଛନ୍ତି ଆପଣ, ତାଙ୍କର ଧନ ହେଉଛନ୍ତି ଆପଣ, ଯାହାର କିଛି ନାହିଁ ତାହାର ଭଗବାନ ହିଁ ତାର ସବୁକିଛି। ତେଣୁ ଏହିଭଳି ଭାବରେ ସବୁକିଛି ମୂଳ କାରଣ ଯଦି ପହଞ୍ଚିବା କେହି ଜାଣିପାରିବେ ନାହିଁ, ଯେଉଁମାନେ ପ୍ରକୃତରେ ସାଧୁ ଶାସ୍ତ୍ର ଗୁରୁ ଏମାନେ ନିର୍ଣ୍ଣୟ କରିବେ ସବୁ କାରଣର କାରଣ କିଏ, ନହେଲେ ଏତେ ସହଜରେ ଜଣେ ଜାଣିପାରିବେ ନାହିଁ କାରଣର କାରଣ କାରଣ କି। ମୁଁ ମୋର ପିତାମାତା ମୋତେ ଜନ୍ମ କରିଛନ୍ତି ନା, ଆଉ ପିତାମାତା ମୋତେ ଭାବୁଛନ୍ତି ମୁଁ ତାଙ୍କୁ ଜନ୍ମ କରିଛି ନା, ତେଣୁ ଯଦି ତାଙ୍କୁ ପଚାରାଯିବ ଯେଉଁମାନେ ଜନ୍ମ କରିପାରୁନାହାନ୍ତି, ତାଙ୍କୁ ପିଲା ଛୁଆ ହେଉନାହିଁ, ତାଙ୍କର କାରଣ କ'ଣ, ସେଇଟାକୁ ବୁଝିପାରିବେ ନାହିଁ, ପଶ୍ଚନ୍ନପି ନ ପଶ୍ଚନ୍ତି। ଏ ମାୟାର ଆବରଣ ଏଭଳି ରହିଛି, 3 ପ୍ରକାର ଆବରଣ ରହିଛି, ଏବଂ ବ୍ରହ୍ମା ମଧ୍ୟ ତାକୁ ଆହୁରି ବିସ୍ତାର କରିଦେଲେ, 5ଟା ଅବିଦ୍ୟା ତିଆରି କରିଦେଲେ ମାୟାରୁ, ମାୟାକୁ ନେଇକରି 5 ପ୍ରକାର ଅବିଦ୍ୟା ତିଆରି କରିଛି, 5 ପ୍ରକାର ଅବିଦ୍ୟାଗ୍ରସ୍ତ ହେଇକି ଆମେ ରହିଛେ, ଏ ଅବିଦ୍ୟାରେ ସବୁ କାର୍ଯ୍ୟ କରୁଛୁ ସବୁ, ଆମେ ଭାବୁଛେ ଆମେ ବହୁତ ବୁଦ୍ଧିମାନ, ଆମେ ବହୁତ ନୋବେଲ ପ୍ରାଇଜ୍ ପାଉଛେ, ଏସବୁ ଅବିଦ୍ୟାଗ୍ରସ୍ତ ହେଇକି ରହି ଭାବୁଛେ। ଭକ୍ତିବିନୋଦ ଠାକୁର କହିଲେ, ମାୟା ଜଡ଼ ବିଦ୍ୟା ଜତ ମାୟାର ବୈଭବ ତୁମାର ଭଜନେ ବାଧା, ମୋହ ଜନମିଆ ଅନିତ ସଂସାରେ ଜୀବକୁ ପରାଏଗା। କେତେ ବୁଦ୍ଧିମାନ, କେତେ ପ୍ରଶଂସା, କେତେ ପ୍ରାଇଜ, କେତେ କ'ଣ ମିଳୁଛି, କିନ୍ତୁ ଗାଧ ଭଗବାନଙ୍କୁ ଜାଣିନାହାନ୍ତି ମାନେ ଏଇ ଚାଷଗୁଡ଼ା ଜାଣିନି ମୋର ସହେବ ଗୋଖର, ଖର ମାନେ ଗଧ, ଗଧର ବୁଦ୍ଧି କ'ଣ ପ୍ରଭୁପାଦ ମହାରାଜ, ଗଧର ବୁଦ୍ଧି ହେଉଛି କ'ଣ, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାତି ପର୍ଯ୍ୟନ୍ତ କାମ କରିବ, ବହୁତ କଟିବ ସିଏ। ଆମର ଜଣେ ଆଚାର୍ଯ୍ୟ କହନ୍ତି ବହୁତ ଲୁଗା ବହିବ କିନ୍ତୁ ଗୋଟିଏ ଚଡ଼ିଟେ ନାହିଁ ତାର ଦିଆ ପାଇଁ, ତେଣୁ ସିଏ ଭାବିବ ମୁଁ ଯଦି ମାଲିକର ବୋଝ ନ ବହିବି, ଆଉ ମୋତେ ଯେଉଁ 2 ବିଡ଼ା ଘାସ ଦେଉଛି କିଏ ଦେବ, ଯଦିଓ ଘାସ ସବୁଆଡ଼େ ଅଛି, ସବୁଆଡ଼େ ସେ ପାଇପାରିବ, ଇଏ ହେଉଛି ଗଧର ବୁଦ୍ଧି।
ଗଦର ବୁଦ୍ଧି ଏଇଭଳି ଭାବେ ଚାରି ପ୍ରକାର ପଶୁମାନଙ୍କର ବ୍ୟବସ୍ଥା କୁହାଯାଇଛି ଭାଗବତମରେ। ସୋବିଟ ବରାବଷ୍ଟ୍ର ଖରି ସଂସ୍କୃତ ପୁରୁଷ ପଶୁ ନ ଯତ୍କର୍ଣ୍ଣପଦ ପେତୁ ଯାହାତୁ ନାମ ଗଦାଗ୍ରଜ। ଚାରି ପ୍ରକାର ପଶୁମାନଙ୍କ ବ୍ୟବସ୍ଥା, 30 ଲକ୍ଷ ପଶୁମାନଙ୍କ ଭିତରେ ଏଇ 4 ଲକ୍ଷ ପଶୁମାନଙ୍କ ବିଷୟରେ କୁହାଗଲା। ସୌନକ ଋଷି କହୁଛନ୍ତି କଥା ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ। ସୋ କୁକୁରର ଆରମ୍ଭ ହେଲା, କୁକୁରର ବୁଦ୍ଧି କ'ଣ, ଏଇଟା ମୋର ଏରିଆ, ତୁ କାହିଁକି ଏଠିକି ଆସିଲୁ, ଭୋ ଭୋ କରିବେ ସେ, ଇଏ ହେଉଛି କୁକୁରର ବୁଦ୍ଧି। ଆମର ମନୁଷ୍ୟମାନଙ୍କ ମଧ୍ୟ ସେଇଭଳି ଭାବରେ, ଆମ ଭିସା ଡିପାର୍ଟମେଣ୍ଟ ହେଉଛି ଆମର ଏ ଜାଗା, ତୁମେ କାହିଁକି ଆସିଲ, ସୋ ବିଟ୍ ବରା ବିଷ୍ଠା ହେଉଛି କୁକୁର ଶୁକର କ'ଣ, ତାର ଖାଦ୍ୟରେ କୌଣସି ରିଷ୍ଟ୍ରିକ୍ସନ୍ ନାହିଁ, ବିଷ୍ଠା ପର୍ଯ୍ୟନ୍ତ ବହୁତ ଆନନ୍ଦରେ ଖାଇବ ସିଏ, ଏବଂ ନୋ ରିଷ୍ଟ୍ରିକ୍ସନ୍ ଇନ୍ ସେକ୍ସ ଅଲସୋ, ଯୌନକ୍ରିୟାରେ କୌଣସି ବାଦ ବିଚାର ନାହିଁ। ଆଜିକାର ଉନ୍ନତ ସଭ୍ୟତାମାନ, ଉନ୍ନତ ମାନବ ସମାଜ ବହୁତ ସଭ୍ୟ ମାନବର କ'ଣ ନା, ଏଇଭଳି ଭାବରେ ଏଇ ବିଡ଼ବରାହର ବୁଦ୍ଧି, ଖାଦ୍ୟରେ କୌଣସି ରିଷ୍ଟ୍ରିକ୍ସନ୍ ନାହିଁ ଏବଂ ଏଇଭଳି ଭାବରେ ସବୁକିଛି। ସବିଡ଼ବରା ଓଷ୍ଟ୍ର ଓଟ କହିଲେ ମରୁଭୂମିରେ ଓଟ ରହିଛି, ଏ କଣ୍ଟା ପତ୍ର ସେଠି ତ ଜଳ ନାହିଁ, ସବୁ ଗଛ ସବୁ କଣ୍ଟାମୟ ଗଛ, ଏବଂ ସେଇଟାକୁ ଖାଇକି ସେ ଆନନ୍ଦ ପ୍ରାପ୍ତ ହୁଏ। କାହିଁକି ନା ସେ କଣ୍ଟାକୁ ଖାଇଲା ବେଳେ ତା'ର ଜିଭା ଛେଦ ହୋଇଯାଏ, ସେଥିରୁ ରକ୍ତ ବାହାରିକି ସେ ନିଜ ରକ୍ତକୁ ଆସ୍ୱାଦନ, କେତେ ନିଷ୍ଠା, କେତେ ବହୁତ ବଢ଼ିଆ। ଆଜିର ମାନବ ସଭ୍ୟ ମାନବ ହେଉଛି ସେଇଭଳି ଭାବରେ ବହୁତ ପରିଶ୍ରମ କରୁଛନ୍ତି, ଏଥିରେ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଏବଂ ଖରେଇ, ଆମେ ତ ଖରର କଥା କହିଲେ, ଗଧର କଥା କହିଲେ, ତେଣୁ ଇଏ ହେଉଛି ଏଇଭଳି ଭାବରେ ବୁଦ୍ଧି ଆମର ସବୁ ରହିଛି। ଜାଣିପାରିବା ନାହିଁ ପ୍ରକୃତ କାରଣ କିଏ, ସାଧୁଶାସ୍ତ୍ର ଗୁରୁଙ୍କର ଶରଣରେ ନଗଲେ ଆମେ ଜାଣିପାରିବା ନାହିଁ ପ୍ରକୃତ କାରଣ କିଏ। ମାୟା ଜମନିକାଚ୍ଛନ୍ନ ମଜ୍ଞା ଦୁଃଖ ଜମବ୍ୟମ ନ ଲକ୍ଷ ସେ ମୂଳ ଦୁଷା ନଟନାଟ୍ୟ ଧର ଯଥା। ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ କୁନ୍ତିଦେବୀ ଏ ଶ୍ଳୋକଟି କହିଛନ୍ତି ଭଗବାନଙ୍କୁ, ମାୟା ଜବନିକାଚ୍ଛନ୍ନମ, ମାୟା ରୂପକ ଜବନିକାରେ ପର୍ଦ୍ଦାରେ ଭଗବାନ ଆଚ୍ଛନ୍ନ ହେଇକି ରହିଛନ୍ତି ଯୋଗ ମାୟା ଦ୍ୱାରା। ନ ଲକ୍ଷ ସେ ମୂର୍ଖମାନେ ଭଗବାନ ଦେଖିପାରିବେ ନାହିଁ, ଭଗବାନ ସବୁଠାରେ ଅଛନ୍ତି, କିନ୍ତୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଦେଖିପାରିବେ ଭଗବାନଙ୍କୁ। ନ ଲକ୍ଷ ସେ ନଟ ନାଟ୍ୟ ଧର ଯଥା, ନାଟ୍ୟ ଯେଉଁ ବିଭୁଳି ଭାବରେ ଅଙ୍ଗି ଭଙ୍ଗୀ କରିବ, କେହି ଜାଣିପାରିଲେ କ'ଣ ସେ କରୁଛନ୍ତି, ବା ଆମ ପ୍ରଭୁପାଦ ମହାରାଜ କହନ୍ତି ଆମର ପିତା ମଧ୍ୟ ଯଦି ରାଜା ହେଇଯାଇଛନ୍ତି ଏଭଳି ରୋଲ୍ କରିବେ, ସେ ଜାଣିପାରୁନି କିଏ ଇଏ ପିତା। ଆମର ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଭଗବାନ ଚୈତନ୍ୟ ମହାପ୍ରଭୁ ଗୋଟେ ଥରେ ରୁକ୍ମିଣୀ ରୋଲ୍ କରିଥିଲେ, ରୁକ୍ମିଣୀ ରୋଲ୍ କରିଥିଲେ ଏଭଳି ଭାବରେ ମାତୃଭାବରେ ସବୁ ସ୍ତନ୍ୟପାନ କରିଥିଲେ, ଏସବୁ ବର୍ଣ୍ଣନା କରାଯାଇଛି। ସଚିଦେବୀ ଚିନ୍ତା କରୁଛନ୍ତି ଏ ଝିଅଟା କିଏ, ନବଦୀପରେ ଏଭଳିଆ ସେ ଝିଅକୁ ମୁଁ ଦେଖିନି ତ, ସଚିଦେବୀ ଏଭଳି ଭାବରେ କହିଛନ୍ତି, ତାଙ୍କ ମାଆ ଜାଣିପାରୁନାହାନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା, ଭଗବାନଙ୍କର ମା, ଭଗବାନଙ୍କର ମାୟା ଏଭଳି, ବଳରାମ ମଧ୍ୟ ଜାଣିପାରିନାହାନ୍ତି। ଅଘାସୁର ଲୀଳାରେ ଆମେ କହିଛୁ ସେ କଥା, ଭଗବାନ ଯେଉଁ ଅଘାସୁର ହରଣରେ ନିଜକୁ ଏଭଳି ଭାବରେ ବିସ୍ତାର କରିକି ଲୀଳା କରୁଥିଲେ, ବଳରାମ ମଧ୍ୟ ଜାଣିପାରିନଥିଲେ, ଗୋଟିଏ ବର୍ଷ କାଳ ଲୀଳା ହେଲା। ସେଇ କୃଷ୍ଣ ହେଉଛନ୍ତି ସୁଦାମା, ସେଇ କୃଷ୍ଣ ହେଉଛନ୍ତି ସୁବଳ, ସେଇ କୃଷ୍ଣ ହେଉଛନ୍ତି ଶୋକ କୃଷ୍ଣ ଇତ୍ୟାଦି, ନିଜକୁ ବିସ୍ତାର କରି ସେଇ କୃଷ୍ଣ ହେଉଛନ୍ତି ବାଛୁରୀମାନେ ବଛା ହେଇକି ରହିଛନ୍ତି, କେହି ଜାଣିପାରିଲେନି ତ ବଡ଼ ବଡ଼ କଥା ନୁହଁ, କିନ୍ତୁ ବଳରାମ ମଧ୍ୟ ଜାଣିପାରିଲେ ନାହିଁ, ଆଉ କାହା କଥା କ'ଣ କହିବା, ଏଭଳି ଭଗବାନଙ୍କର ମାୟା। ତେଣୁ ଏଇଭଳି ଭାବରେ ସମସ୍ତେ ଅବିଦ୍ୟାଗ୍ରସ୍ତ ହେଇକିରି ବହୁତ ପ୍ରଶଂସିତ ହେଉଛନ୍ତି, କିନ୍ତୁ ନ ଯତ୍କର୍ଣ୍ଣପଥ ପେତୁ ଯାହାତୁ ନାମ ଗଦାଗ୍ରଜ, ଭଗବାନଙ୍କର ଗୋଟେ ନାମ ହେଉଛି ଗଦାଗ୍ରଜ, ଆମେ କହୁଥିଲେ କଥା ପୂର୍ବରୁ, ଭଗବାନଙ୍କର ସାନ ଭାଇ ଏ 47 ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା, ଭଗବାନଙ୍କ ସାନ ଭାଇ ହେଉଛନ୍ତି ଗଦ, ଗଦର ହେଉଛନ୍ତି ଅଗ୍ରଜ ହିଁ କୃଷ୍ଣ। ତେଣୁ କୃଷ୍ଣଙ୍କର କଥା କାନରେ ବାଜୁ ନାହିଁ ମାନେ ସେମାନେ ଏଇ ପଶୁ ଭଳି ରହିଛନ୍ତି, ବହୁତ ଉନ୍ନତ, ବହୁତ ପ୍ରଶଂସିତ, ବହୁତ କଥା ରହିଛି, ଆକୁ ସମସ୍ତେ ବୁଝିପାରିବେ ନାହିଁ, ସହଜରେ ବୁଝିପାରିବେ ନାହିଁ ଏ କଥାକୁ। ତେଣୁ ଯେଉଁମାନେ ତତ୍ତ୍ୱବିତ୍ ସେମାନେ ସବୁ ଜାଣନ୍ତି ପ୍ରକୃତ କାରଣ କ'ଣ ଜାଣନ୍ତି। ଅକ୍ରୂର ଜଣେ ଆଚାର୍ଯ୍ୟ, ବନ୍ଦନାର ଆଚାର୍ଯ୍ୟ, ଏଥିରୁ ଆମେ ତତ୍ତ୍ୱକୁ ଜାଣିବା, ଯେ କହୁଛନ୍ତି ଯୁବାନ ଆପଣ ଦୁଇ ଜଣ ହେଉଛନ୍ତି ପ୍ରଧାନ ପୁରୁଷ, ପ୍ରକୃତି ଏବଂ ପୁରୁଷ, 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବତ ଗୀତାରେ, ପ୍ରକୃତି ପୁରୁଷ ଏସବୁ ବିସ୍ତାର ଭାବରେ ସେଠି ବର୍ଣ୍ଣନା କରାଯାଇଛି। ପୃଥିଭୀର ବୌଦ୍ଧା ଗୀତଂ ଛନ୍ଦଭୀର ବିବିଧ ପୃଥକ ବ୍ରହ୍ମସୂତ୍ର ପ୍ରଦେଶ ହେବ ହେତୁ ମଧ୍ୟ ବି ନିଶ୍ଚିନ୍ତେଇ, ମହାଭୂତାନି ଅହଙ୍କାର ବୁଦ୍ଧିର ବ୍ୟକ୍ତମେବ ଚ ଇନ୍ଦ୍ରିୟାଣି, ଏହିଭଳି ଭାବରେ 24 ତତ୍ତ୍ୱ ରହିଛି, ପ୍ରଧାନ ତତ୍ତ୍ୱ ପ୍ରକୃତି, ଏ ପ୍ରଧାନରୁ ଆସିଛନ୍ତି, ପ୍ରଧାନ ତତ୍ତ୍ୱରୁ ସବୁ ଏହିସବୁ ଭୌତିକ ଜଗତ ସବୁ ପ୍ରକୃତି ସୃଷ୍ଟି ହୋଇଛି। ଏ ପ୍ରଧାନ ତତ୍ତ୍ୱ କେଉଁଠୁ ଆସିଲେ, ପୁରୁଷ ଭଗବାନଙ୍କଠାରୁ ଆସୁଛନ୍ତି। ଶାକ୍ତ କହିବେ କ'ଣ, ଆମେ ଶାକ୍ତ, ଇଏ ମୂଳ ହେଉଛି ଶକ୍ତି ନା, ଆଉ ତୁମର ରାମ କିଏ, ଯଦି ସିଏ ଶିବଙ୍କର ଆଉ ପାର୍ବତୀଙ୍କର ଆରାଧନା କରିନଥାନ୍ତେ ସେ କ'ଣ ଶକ୍ତି ପାଇଥାନ୍ତେ, ଶକ୍ତି ଦେଲେ ସିଏ ରାମେଶ୍ୱରମ ଭଗବାନ ଲୀଳା ଏଭଳି। ରାମେଶ୍ୱରମ ଗଲେ ଆପଣ ଜାଣିପାରିବେ ନାହିଁ କିଏ ଭଗବାନ କିଏ ରାମ କିଏ ଈଶ୍ୱର, ଈଶ୍ୱର ହେଉଛନ୍ତି ମୂଳ ନା ରାମ ହେଉଛନ୍ତି ମୂଳ ରାମେଶ୍ୱର, ଏଭଳି ଭାବେ ଈଶ୍ୱରଙ୍କର ବହୁତ ବଡ଼ ରହିଛି, ଶିବଜୀଙ୍କର ରହିଛି, ରାମଙ୍କର ଗୋଟେ ଛୋଟିଆ ମୂର୍ତ୍ତି ରହିଛି। ରାମ ସେ ଈଶ୍ୱର ନା ରାମ ଦଶ ଈଶ୍ୱର ସ ରାମେଶ୍ୱର, କ'ଣ କିଏ ଜାଣିବ, ସକାଳୁ ଉଠିକିରି ଲାଇନ୍ ଲାଗୁଛି ତାଙ୍କର ଦେଖିବା ପାଇଁ, କ'ଣ ଶିବ ହେଉଛନ୍ତି ଭଗବାନ, ଏଭଳି ଭାବରେ ଭଗବାନଙ୍କ ଲୀଳା ଜାଣିପାରିବେନି, ମୂଳ କାରଣ କିଏ ଜାଣିପାରିବେ ନାହିଁ। ଶିବ ଯାହାଙ୍କୁ କୃପା କରିବେ ସେ ଜାଣିବେ, ନହେଲେ ଜାଣିପାରିବେ ନାହିଁ। ଅକ୍ରୁରୁ ଜାଣିଛନ୍ତି, ତେଣୁ ସେ ଯୁବାନ ଏ ପ୍ରଧାନ, ଏ ପ୍ରଧାନ ହେଉଛି ସେ ପୁରୁଷଙ୍କ ଠାରୁ ଆସୁଛନ୍ତି, ପ୍ରଧାନ ପୁରୁଷ ପ୍ରକୃତି ପୁରୁଷ ଚାହିଁବା ବିଧି ଅନାଦି ଭାବକୁ ବିକାରାଶ ଗୁଣାଶ ବିଧି ପ୍ରକୃତି ସମ୍ଭବାତ, ଏଇଭଳି ଭାବରେ 13 ଅଧ୍ୟାୟରେ ଆକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ପ୍ରକୃତି ପୁରୁଷ, ଆମେ ସବୁ ଭାବୁଛୁ ଆମେ ପୁରୁଷ ବୋଲି, ପୁରୁଷ ପ୍ରକୃତି ସ୍ଥୋଇ ଭୁକ୍ତେ ପ୍ରକୃତି ଜାଣ ଗୁଣାନ କାରଣ ଗୁଣ ସଙ୍ଗୋଷ ସଦସ୍ୟ ଯୋନି ଜନ୍ମଛୁ, ଆମେ ଯେଉଁ ପୁରୁଷ ବୋଲି ଭାବୁଛେ, ଏଠି ସ୍ତ୍ରୀଲୋକମାନେ ମଧ୍ୟ ଭାବୁଛନ୍ତି ପୁରୁଷ, ପୁରୁଷ କହିଲେ ସମସ୍ତେ ଭାବୁଛନ୍ତି ଆମେ ଉପଭୋଗକାରୀ, କିନ୍ତୁ ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ କୃଷ୍ଣ। ଅର୍ଜୁନ କହିଲେ ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମଂ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଅଜଂ ବିଭୁ, ଆପଣ ହେଉଛନ୍ତି ସବୁକିଛିର ମୂଳ, ଆପଣ ହେଉଛନ୍ତି ପୁରୁଷ, ଆପଣ ହେଉଛନ୍ତି ଉପଭୋଗକାରୀ। କିନ୍ତୁ ଆମେ ଭାବୁଛେ କ'ଣ, ଆମେ ଉପଭୋଗକାରୀ, ପୁରୁଷ ଭାବୁଛି ମୁଁ ଉପଭୋଗକାରୀ, ସ୍ତ୍ରୀ ଭାବୁଛି ମୁଁ ଉପଭୋଗକାରୀ, ସମସ୍ତେ ଚାହୁଁଛନ୍ତି ଉପଭୋଗ ହେବା ପାଇଁ, ଉପଭୋଗ କରିବା ପାଇଁ, ସେଇଥିପାଇଁ ଦୁଃଖ ଭୋଗ କରୁଛନ୍ତି, ଦୁଃଖକୁ ଭାବୁଛନ୍ତି ଉପଭୋଗ କଲା ବୋଲି। ତେଣୁ ପ୍ରଧାନ ପୁରୁଷ ହଉ ଜଗତ ହେତୁ ଜଗନ୍ମୟ, ଜଗତର ହେତୁ ହେଉଛନ୍ତି ଆପଣ, ଏଇ ଦୁଇଜଣଙ୍କ ଭିତରେ ଯଦି କୁହାଯିବ ପୁଣି ତାଙ୍କ ଭିତରେ କିଏ ମୂଳ, ସିଏ ହେଉଛନ୍ତି କୃଷ୍ଣ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଧି ଗୋବିନ୍ଦ ସର୍ବକାରଣ କାରଣ ହେଉଛନ୍ତି କୃଷ୍ଣ, ଏଇଟାକୁ କେହି ଜାଣିପାରନ୍ତି ନାହିଁ। ଯେଉଁମାନେ ତତ୍ତ୍ୱବିତ୍ ଭଗବାନ ଭକ୍ତ ସେମାନେ ଜାଣିବେ, ନହେଲେ ଅନ୍ୟମାନେ ଜାଣିପାରିବେ ନାହିଁ। ତମେ କ'ଣ କୃଷ୍ଣ ଚେତନ, ଖାଲି କୃଷ୍ଣ, ଆଉ କ'ଣ କେହି ନାହାନ୍ତି ନା କ'ଣ, ଖାଲି କୃଷ୍ଣ, ଇନ୍ଦ୍ର ବହୁତ ଭଗବାନ ଅଛନ୍ତି, 33 କୋଟି ଭଗବାନ ଅଛନ୍ତି, ତମେ କ'ଣ ଖାଲି କୃଷ୍ଣ କୃଷ୍ଣ ହେଉଛ। ଯେତେବେଳେ କୃଷ୍ଣ ଚେତନ ଆରମ୍ଭ ହେଇଗଲା 1966 ଆମେରିକାରେ, ସେଭଳି ମଧ୍ୟ ଭଗବାନ ପ୍ରଭୁପାଦଙ୍କର ଶିଷ୍ୟମାନେ ମଧ୍ୟ ସେ କଥା କହିଥିଲେ, ପ୍ରଭୁପାଦ ଯେତେବେଳେ ଦିଆଯିବ କ'ଣ ନାଁ ଦିଆଯିବ, ତେଣୁ ପ୍ରଭୁପାଦ ଏ ସଜେସନ୍ ଦେଲେ ଏଇଟା ଇସ୍କନ୍ କରିବା, ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କୃଷ୍ଣ କନସିୟସନେସ୍। କିନ୍ତୁ ତାଙ୍କର ଶିଷ୍ୟ କେତେଜଣ କହିଲେ କୃଷ୍ଣର ଅର୍ଥ ଯଦି ଆମେ ଦେଖିବା ଡିକ୍ସନାରୀରେ ଲେଖା ହେଇଛି ହିନ୍ଦୁ ଗଡ଼, କୃଷ୍ଣ ହେଉଛନ୍ତି ହିନ୍ଦୁ ଗଡ଼, ହିନ୍ଦୁ ଭଗବାନ। ତେଣୁ ପ୍ରଭୁପାଦ ମହାରାଜ କହିଲେ ଆମେ ଯଦି କହିଲେ, ସେ କହିଲେ କେତେଜଣ କହିଲେ ଆମେ ଗଡ଼ କନସିୟସନେସ୍ କରିବା, ତେଣୁ ପ୍ରଭୁପାଦ ମହାରାଜ କହିଲେ ଗଡ଼ କନସିୟସନେସ୍ କହିଲେ ଲୋକମାନେ କହିବେ ଜାଣିପାରିବେନି କିଏ ଭଗବାନ, କିଏ ଭଗବାନ ଜାଣିପାରିବେ ନାହିଁ, ହଜାର ଭଗବାନ ବୋଲି କହିବେ, ଇଏ ଭଗବାନ ସିଏ ଭଗବାନ, ନରନାରାୟଣ ନର ମଧ୍ୟ ଭଗବାନ, ଛେଳି ମଧ୍ୟ ଭଗବାନ, ଛେଳି ନାରାୟଣ, କୁକୁର ନାରାୟଣ, ସମସ୍ତେ ନାରାୟଣ, ଧରିତ୍ର ନାରାୟଣ, ଏଇଭଳି ଭାବରେ ସମସ୍ତେ ଭଗବାନ, ତମେ ଭଗବାନ, ନମ ନାରାୟଣାୟ। ଆମର ଯେଉଁ ଶଙ୍କରାଚାର୍ଯ୍ୟଙ୍କର ଯେଉଁ ପନ୍ଥୀରେ ଯେଉଁମାନେ ଆସୁଛନ୍ତି ସନ୍ନ୍ୟାସୀମାନେ, ସେମାନେ ଏଇଭଳି ଭାବରେ ସମ୍ବୋଧନ କରନ୍ତି, ନମ ନାରାୟଣାୟ, ଦଣ୍ଡ ଧାରଣ କଲା ମାନେ ଆମେ ନାରାୟଣ ହେଇଗଲେ, ନର ନାରାୟଣ ହେଇଗଲେ ଆମେ, ଏଇଭଳି ଭାବରେ ଭଗବାନ ବୁଝିବା ଏତେ ସହଜ ନୁହଁ। ତେଣୁ ପ୍ରଭୁପାଦ ମହାରାଜ ନାମ ଦେଲେ ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କୃଷ୍ଣ କନସିୟସନେସ୍, କୃଷ୍ଣ ଚେତନା। ଆମେ ଯେଉଁ କହିଥିଲେ ଯେଉଁ ମୂଳ ଚେତନା ରହିଛି ମୁକୁଳିତ ଚେତନା, ଏହି ଚେତନା ଯଦି ଆମେ ସାଧୁସଙ୍ଗ ମାଧ୍ୟମରେ ଭଗବାନ କଥା ଶ୍ରବଣ କରି ଆସ୍ତେ ଆସ୍ତେ ଭଗବାନ ସେବାରେ ନିଯୁକ୍ତ ହେଇ ଅଗ୍ରସର ହେବା, ତାହେଲେ ଦିନେ ଏହି ଚେତନାରେ ଆମର ଚେତନାକୁ ଆସି ପହଞ୍ଚିଯିବା, କୃଷ୍ଣ ଚେତନା। ଏହି ଚେତନା ସମସ୍ତଙ୍କ ପାଖରେ ରହିଛି, ସୁପ୍ତ ଭାବ ରହିଛି, ଏହି ସାଧୁସଙ୍ଗ ମାଧ୍ୟମରେ ଏହି ଚେତନାଟା ପ୍ରସ୍ଫୁଟିତ ହେବ, ମୁକୁଳିତ ଚେତନା ବିକଶିତ ଚେତନା ସ୍ତରକୁ ଉନ୍ନୀତ ହେବ, ବିକଶିତ ଚେତନା ପୂର୍ଣ୍ଣ ବିକଶିତ ଚେତନାକୁ ଉନ୍ନୀତ ହେବ। ଏଇ ପୂର୍ଣ୍ଣ ବିକଶିତ ଚେତନା ହେଉଛି କୃଷ୍ଣ ଚେତନା। ଏଇ କୃଷ୍ଣ ଚେତନାରେ ସେ ସବୁକିଛି ଜାଣିପାରିବେ। ମୂଳ କାରଣ ହେଉଛନ୍ତି କୃଷ୍ଣ, ନହେଲେ ଅନ୍ୟମାନେ ଜାଣିପାରିବେ ନାହିଁ। ବହୁତ ବୈଜ୍ଞାନିକ ବହୁତ କଥା କହିବେ ବିଭିନ୍ନ ରିସର୍ଚ୍ଚ କରିକିରି, କିନ୍ତୁ ଭଜୁବାଂ ପ୍ରଧାନ ପୁରୁଷ ଜଗତ ହେତୁ, ଜଗତର କାରଣ ହେଉଛନ୍ତି ଆପଣ, ମାଧ୍ୟାକର୍ଷଣ ଶକ୍ତି ନୁହଁ ଜଗତର କାରଣ, ଜଗତର କାରଣ ହେଉଛନ୍ତି ଆପଣ ହେତୁ ବାୟାଙ୍ଗ ଯୁବାଙ୍ଗ ଆପଣ ଦୁଇ ଜଣ, ଏବଂ ଜଗନ୍ମୟୁ ଆପଣ ହେଉଛନ୍ତି ଜଗନ୍ମୟ, ନିଜକୁ ବିସ୍ତାର କରିଛନ୍ତି, ସବୁଠି ଭଗବାନ ରହିଛନ୍ତି। ଏଣୁ ପରମାଣୁରେ ମଧ୍ୟ ଭଗବାନ ରହିଛନ୍ତି, ଅଣ୍ଡାନ୍ତରସ୍ଥ ପରମାଣୁ ଚୟାନ୍ତରସ୍ତମ, ସବୁ ସ୍ଥାନରେ ଭଗବାନ ରହିଛନ୍ତି ଜଗନ୍ମୟୁ। ଆମେ ଗତକାଲି କହୁଥିଲେ ହୋଲ୍ ବେଦିକ ପ୍ରୋସେସ୍ ଅଫ୍ ଆମର ରହିଛି ବେଦର ମୂଳ କାରଣ ହେଉଛି ଟୁ ସେଗ୍ରିଗେଟ୍ ଦି ସ୍ପିରିଚୁଆଲ୍ ଥିଙ୍ଗ୍ ଫ୍ରମ୍ ଦି କଣ୍ଟାମିନେସନ୍ ଅଫ୍ ଦି ମ୍ୟାଟର, ଟୁ ସେଗ୍ରିଗେଟ୍ ଦି ସ୍ପିରିଟ୍ ଟୁ ଫାଇଣ୍ଡ ଆଉଟ୍ ଦି ସ୍ପିରିଟ୍ ଫ୍ରମ୍ ଦ କଣ୍ଟାମିନେସନ୍ ଅଫ୍ ଦି ମ୍ୟାଟର। ଭୌତିକ ଜଗତ ସମସ୍ତେ କହିବେ ହେଉଛି ଭୌତିକ, କିନ୍ତୁ ଆଧାରେ ଯେଉଁ ଚିତ୍ ବସ୍ତୁ ଅଛି ସେଇ ଚିତ୍ ବସ୍ତୁଟାକୁ ବାହାର କରିବା, ଇଏ ହେଉଛି ସମସ୍ତ ବୈଦିକ ଶାସ୍ତ୍ର ଉଦ୍ଦେଶ୍ୟ ହେଉଛି ଏଇଟା। ଜଗନ୍ମୟୁ ଭଗବାନ ସବୁଠାରେ ଅଛନ୍ତି, ଆମେ ଦେଖିପାରୁନାହିଁ କେଉଁଠି ଭଗବାନ ଅଛନ୍ତି। ସ୍ଥାବର ଜଙ୍ଗମ ଦେଖେ ସବୁ ତ ଗଛ ଲତା ଇତ୍ୟାଦି ରହିଛି, ଭଗବାନ କେଉଁଠି ଅଛନ୍ତି? ଆଉ କେତେ ଜଣ ମଧ୍ୟ ଭଗବାନ ଯଦି ସବୁଠେ ଅଛନ୍ତି କାହିଁକି ମନ୍ଦିରକୁ କାହିଁକି ଯିବା ଆମେ? ଭଗବାନ ମନ୍ଦିର ଯିବା ଦରକାର? ବିଭିନ୍ନ ପ୍ରକାର ଯେଉଁ ଥିଓରି ରହିଛି ବିଭ୍ରାନ୍ତକର ଥିଓରି, ତେଣୁ ଭଗବଦ୍ଭ୍ୟାଂ ନ ବିନା କିଞ୍ଚିତ, ଆପଣଙ୍କ ଦୁଇ ଜଣଙ୍କ ଛଡ଼ା ଆଉ କିଛି ନାହିଁ, ନ ବିନା କିଞ୍ଚିତ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ମତ ପରତର ନାନ୍ୟ କିଞ୍ଚିତ ଅସ୍ତି ଧନଞ୍ଜୟ, ମୋଠାରୁ ଆଉ ଉନ୍ନତ ସତ୍ୟ ଆଉ କିଛି ନାହିଁ, କିଞ୍ଚିତ ଆଉ କିଛି ନାହିଁ। ମୟି ସର୍ବମିଦମ୍ ପ୍ରୋତମ ସୂତ୍ରେ ମଣି ଗଣାଇବ, ସବୁକିଛି ମୋ ସହିତ ଯୁକ୍ତ ହୋଇକି ରହିଛନ୍ତି। କିଭଳି ଭାବରେ? ଯେମିତି ସୂତ୍ରରେ ଏଇ ମଣି ଏ ଯେଉଁ ଫୁଲ ସବୁ ରହିଛି ଗୋଟେ ସୂତାରେ ବନ୍ଧା ହେଇଛି, ମା ମାନେ ସୂତାରେ ଗୁନ୍ଥି କରି ଏସବୁ ଭଗବାନଙ୍କୁ ସେବାରେ ଲଗାଉଛନ୍ତି। ଏଇଟାକୁ କେହି ଦେଖିପାରିବେନି, ଆଉ ଭିତରେ ସୂତା ଅଛି ବୋଲି କି ଫୁଲ ତ ସବୁ ରହିଛି, ଫୁଲ ମାଳ ଆଉ ସୂତା କାହିଁ? ସେଇଭଳି ଭାବରେ ସବୁକିଛି ଭଗବାନ ସହ ଯୁକ୍ତ ହେଇଛନ୍ତି। ମୟି ସର୍ବମିଦମ୍ ପ୍ରୋତମ ସୂତ୍ରେ ମଣିଙ୍ଗଳା ଆଣିବ, ରସ ଅମ ଅପ୍ସୁକମ୍ ଦେଇୟ, ସମସ୍ତେ ଜଳ ପାନ କରୁଛନ୍ତି। ଜଳଟା କେଉଁଠୁ ଆସିଲା ନା? H2O, ହାଇଡ୍ରୋଜେନ୍ ଟୁ ଦୁଇଟା ମଲିକୁଲ, ଅକ୍ସିଜେନ୍ ଗୋଟେ ମଲିକୁଲ ଆସିଲା, ପାଣି ଜଳ ହେଇଗଲା, ଇଏ ହେଉଛି କାରଣ। କିନ୍ତୁ ସେ ହାଇଡ୍ରୋଜେନ୍ ଅକ୍ସିଜେନ୍ର କାରଣ କିଏ? ମୂଳ କାରଣ ହେଉଛନ୍ତି ଭଗବାନ, ସେଇଟାକୁ କେହି ଦେଖିପାରୁନାହାନ୍ତି, ଜାଣିପାରୁନାହାନ୍ତି। ଯେ ଜାଣିଯିବ ତାର ମନୁଷ୍ୟ ଜୀବନ ସାର୍ଥକ ହେଇଯିବ। ଭଗବଦ୍ଭ୍ୟାଂ ନ ବିନା ଆପଣଙ୍କ ଛଡ଼ା ଆଉ କିଛି ନାହିଁ, ରସମସ୍କୃତି ପ୍ରଭାସ୍ମୀ ଶଶି ସୂର୍ଯ୍ୟ, ସୂର୍ଯ୍ୟଙ୍କର ଆଲୋକ ଦେଖୁଛନ୍ତି, କେଉଁଠୁ ଆସିଲା ଚିନ୍ତା କରିପାରୁନାହାନ୍ତି। କିଛି ଦିନ ପରେ ଜଳ ଚାଲିଯିବ, ସେଠି ଅଗ୍ନି ଚାଲିଯିବ, ଏଭଳି ଭାବରେ ଚିନ୍ତା କରୁଛନ୍ତି। କିନ୍ତୁ ଭଗବାନଠାରୁ ଅସିଏତେ ତେଜା ଯକ୍ଷୁରେଶ ସବିତା, ଭଗବାନଠାରୁ ଯଶ ପ୍ରଭା ପ୍ରଭବତୋ ଜଗଦଣ୍ଡ କୋଟି, କୋଟି କୋଟି ଜଗଦଣ୍ଡ ରହିଛି, ଏଇଭଳି ଭାବରେ କୋଟି କୋଟି ସୂର୍ଯ୍ୟ ରହିଛନ୍ତି, ଯାହାଙ୍କର ପ୍ରଭାବରୁ ଯାହାଙ୍କର ଆଲୋକରୁ ସେ ଆଲୋକ ଦେଖିଲେ ଆମେ ଭଗବାନଙ୍କୁ ଜାଣିପାରିବା। ଭଗବାନ ଭକ୍ତ ହେବା ପାଇଁ ବହୁତ ସହଜ ଜିନିଷ, କିନ୍ତୁ ଆମେ ସେଇ ସହଜ ମାର୍ଗରେ ଯିବାର ଅଛି, ସହଜ ମାର୍ଗରେ ନଗଲେ ଆମେ ଜାଣିପାରିବା ନାହିଁ। ଖାଲି କି ଜଣେ ଜଳ ପାନ କରିକି ମଦ୍ୟପାନ କରି ମଧ୍ୟ ଜଣେ ଭକ୍ତ ହେଇଯିବ, ପ୍ରଭୁପାଦ ମହାରାଜ କହନ୍ତି, ମଧ୍ୟର ରସ ଯଦି ଜାଣିବ ଇଏ ହେଉଛନ୍ତି ଭଗବାନ, ତାହେଲେ ସେ ଭକ୍ତ ଭଗବାନ ହେଇଯିବ, ଭଗବାନ ଜାଣିପାରିବ, ଭଗବାନ ହେଇଯିବ, ଭୁଲ କହିଲି, ଭଗବାନ ଜାଣିପାରିବ, ଭଗବାନଙ୍କର ପ୍ରକୃତି ପ୍ରାପ୍ତ ହେବ, ମଦ୍ଭାବ ଆଗତା, ଭଗବାନଙ୍କର ସବୁ ରହିଛି ଗୁଣ ସବୁ ସେମାନେ ପ୍ରାପ୍ତ ହେବେ, ମଦ୍ଭାବ ଆଗତା। ତେଣୁ ଏହିଭଳି ଭାବରେ ଭଗବାନ ଜାଣିବା ପାଇଁ କିଛି ବହୁତ କଷ୍ଟ ସ୍ୱୀକାର କରିବେ। ରାଜବିଦ୍ୟା ରାଜଭୁଜଂ ପବିତ୍ରମ ଇଦମ ଉତ୍ତମ ପ୍ରତ୍ୟକ୍ଷା ଭଗବାନ ଧର୍ମ ସୁସୁଖମ କର୍ତ୍ତମ ଭୟମ, ବହୁତ ସୁଖଦାୟକ ଏଇଟା ଭକ୍ତି ମାର୍ଗ, ବହୁତ କଷ୍ଟ ନୁହଁ। ଯେମିତି ବ୍ରହ୍ମ ଚିନ୍ତନ କରୁଛନ୍ତି ବ୍ରହ୍ମମାନୀ ପାଣି ମାନେ, ସେମାନେ ଭାବନ୍ତି ଅନ୍ତିମ କାରଣ ହେଉଛନ୍ତି ବ୍ରହ୍ମ, ସେମାନେ ଜାଣନ୍ତିନି ବ୍ରହ୍ମର କାରଣ ମଧ୍ୟ ଆଉ ଜଣେ ଅଛନ୍ତି। ବ୍ରହ୍ମବାଦୀମାନେ ସେମାନେ ଚିନ୍ତା କରନ୍ତି ନାହିଁ, ଏକଥା ଭଗବାନଙ୍କୁ ଚିନ୍ତା କରନ୍ତି ନାହିଁ, ବହୁତ ସମୟ ହେଇଗଲାଣି ଆମେ ବିସ୍ତାର କରିପାରିବା ନାହିଁ। ତେଣୁ ଅକ୍ରୁଡ଼ କହୁଛନ୍ତି ଭଗବଦ୍ଭ୍ୟାଂ ନ ବିନା କିଞ୍ଚିତ, ଆପଣଙ୍କ ବିନା ଆଉ କିଛି ନାହିଁ, ଆପଣ ହେଉଛନ୍ତି ମୂଳ, ଏବଂ ପରମସ୍ଥି ନ ଚା ପରମ, ଆପଣଙ୍କର ଆଉଠାରୁ ପରମ ବା ଅପରମ, ପରମ ଶବ୍ଦର ଅର୍ଥ ହେଉଛି କ'ଣ? କାରଣ, ଅପରମ କହିଲେ କାର୍ଯ୍ୟ, ଆପଣ ହେଉଛନ୍ତି ପ୍ରକୃତ ମୂଳ କାରଣ ହେଉଛନ୍ତି ଆପଣ, ଆପଣଙ୍କଠାରୁ ବିଭିନ୍ନ ପ୍ରକାର ସବୁ ସୃଷ୍ଟି ହେଉଛନ୍ତି, କାର୍ଯ୍ୟ ସବୁ ଆସୁଛି, ଆପଣ ହେଉଛନ୍ତି ମୂଳ କାରଣ। ତସ୍ୟ କାର୍ଯ୍ୟ କରଣଙ୍କ ବିଦ୍ୟତେ ନ
न तस समस्यावधिक दृश्यते परास शक्ति विविधे श्रूयते सर्व कौन परास शक्ति विविधे श्रूयते परास शक्ति विविधे श्रूयते कौन न तस् कार्य कारण तो विद्यते भगवान एभली सबकि बहुत जगत कार्य रही कारण रही कि भगवान एभली कौन से कारण ना ये उपनिषद वर्णना कराई न तस् कार्य कारण तो विद्यते न तत् समस्या अधिकस्त दृश्यते सहित किए सामान पार ना अधिक कथा कौन कहवा परास शक्ति विविधे भगवान शक्ति अनेक रही स्वाभाविक ज्ञान बल क्रियाच भगवान जी कह भगवान ज्ञान कौटू आसना स्वाभाविक किसी कारण ना सी सब कारण कारण तर कारण ना ये भाव तेणु आम समय होगा आम कथा विश्राम देवा जय श्रीमद भागवतम की जय श्री गोपाल महाराज की जय श्री गुरुदेव की संबित गौर भक्त की।